Shanti Vasudevaya.
Om Namah Bhagavate Vasudevaya.
Srimad Bhagavad Gita. Dasama Adhyaya. Shloka 30. Prahladastasmi. Prahladastasmi. Daityanam. Daityanam. Kala. Kala. Kalayatamam. Kalayatamam. Mruganam. Mruganam. Cha. Mrugundraham. Mrugundraham. Vainateyascha. Vainateyascha. Pakhinam. Pakhinam. Prahladastasmi daityanam. Prahladastasmi daityanam. Kala kalayatamam. Kala kalayatamam. Mruganancha mugendraham. Vainateyascha pakhinam. Vainateyascha pakhinam. Prahladastasya daityanam. Prahladastasya daityanam. Kala kalayatamaham. Mruganancha mugendraham. Vainateyascha pakhinam. ଦୈତ୍ୟମାନଙ୍କ ମଧ୍ୟରେ ମୁଁ ଭକ୍ତ ପ୍ରହ୍ଲାଦ, କ୍ଷୟକାରୀମାନଙ୍କ ମଧ୍ୟରେ ମୁଁ କାଳ ବା ସମୟ, ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ବିଷ୍ଣୁଙ୍କର ପକ୍ଷୀ ବାହନ ଗରୁଡ଼ ଅଟେ। ବାବା କୃପାଯାଉଛି ଯେ ଦିତି ଏବଂ ଅଦିତି ଦୁଇ ଭଉଣୀ ଅଟନ୍ତି। ଅଦିତିଙ୍କର ପୁତ୍ରମାନଙ୍କୁ ଆଦିତ୍ୟ କୁହାଯାଏ ଏବଂ ଦିତିଙ୍କର ପୁତ୍ରମାନଙ୍କୁ ଦୈତ୍ୟ କୁହାଯାଏ। ଆଦିତ୍ୟମାନେ ଭଗବାନଙ୍କର ଭକ୍ତ ଅଟନ୍ତି ଏବଂ ଦୈତ୍ୟମାନେ ନାସ୍ତିକ ଅଟନ୍ତି। ଯଦିଓ ପ୍ରହ୍ଲାଦ ଦୈତ୍ୟମାନଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ, ତଥାପି ସେ ପିଲାଦିନରୁ ଭଗବାନଙ୍କର ବଡ଼ ଭକ୍ତ ଥିଲେ। ତାଙ୍କର ଭକ୍ତି ଏବଂ ଦେବଗୁଣ ଯୋଗୁଁ ତାଙ୍କୁ ଶ୍ରୀକୃଷ୍ଣଙ୍କର ଏକ ପ୍ରତିନିଧି ରୂପେ ବିବେଚନା କରାଯାଏ। ଅନେକ କ୍ଷୟକାରୀ ନୀତି ଅଛି, କିନ୍ତୁ ଏ ଭୌତିକ ବ୍ରହ୍ମାଣ୍ଡରେ କାଳ ବା ସମୟ ସବୁ କ୍ଷୟ କରି ପକାଏ ଏବଂ ସେଇଥିପାଇଁ ତାହା କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ପ୍ରାଣୀମାନଙ୍କ ମଧ୍ୟରେ ସିଂହ ଖୁବ୍ କ୍ଷମତାଶାଳୀ ଓ ହିଂସ୍ର ଅଟେ ଏବଂ ଅସଂଖ୍ୟ ପ୍ରକାର ପକ୍ଷୀମାନଙ୍କ ମଧ୍ୟରେ ବିଷ୍ଣୁଙ୍କର ବାହନ ଗରୁଡ଼ ବୃହତ୍ତମ ଅଟେ। ତେଣୁ ଆଜିର ଏହି ସତ୍ସଙ୍ଗକୁ ସମସ୍ତ ଭକ୍ତ ସଦନବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମର ଅନ୍ତରାଷ୍ଟ୍ରୀୟ ଭାବନା ସଂଘ ଆନ୍ତଃସ୍ପର୍ଦ୍ଧାଙ୍କ ତରଫରୁ ହାର୍ଦ୍ଦିକ ସ୍ୱାଗତ କରୁଛୁ। ଆଜି ମେ ମାସର ଦ୍ୱିତୀୟ ରବିବାର ଏବଂ ଆଜିଠାରୁ ମଧ୍ୟ ଆମର ଭାଗବତ ସପ୍ତାହ ଆରମ୍ଭ ହେଉଛି। ତେଣୁ ଆଜି 18-24 ଏହି 6-7 ଦିନ ଆମର ମନ୍ଦିରର ବରିଷ୍ଠ ଭକ୍ତ ସେବା राजप्रभु जे कि निकटे संन्यास ग्रहण करेंगे से कथा कहे निजिलिका स्टाडियम पाखे आपड़ी अनुरोध आपने से कथा शुणे राग कथा सात दिन रही मे 30 रु जून 5 जून 6 यही सात दिन 5 बजे सात दिन भागवत कथा आयोजन करीरे श्रीक्षेत्र पूरी से वृंदावन भक्त रमाकांत प्रभु से कथा कहे समस्त भक्त मान रहा प्रसाद खाया से व्यवस्था कर चाहिए जी से आम सहित कंटाक्ट करेंगे व्यवस्था सब करेणु भाव में आम इस्कनर विभिन्न कार्यक्रम सब रही भागवत भगवता कार्यक्रम पर मंदिर परिचालन सेवा कथा कहे तेणु आज आम भगवदगीतार दशम अध्याय तीस श्लोक की कहपी इच्छा करते कहीं आम गत 18 तारीख में 14 तारीख 13 तारीख में शुक्रवार आम भगवान विष्णुदेव आविर्भाव विषय कथा कहते कि समय स्वल्पता दृष्टि आम विशेष किसी कहीपर तेना से कथा को आज आम किसी विस्तार भाव वर्णना करवा प्रहलाद महाराज जी भगवान जन बड़ भक्त भगवदगीता भगवान विभूति से वर्णना कर स्वयं भगवान कहते अर्जुन ये मोर सब विभूति दैत्य मैंने कहले जो मैंने भगवान शरण में जाते ना इन असुर स्वभाव सम्पन्न व्यक्ति भगवदगीता षोड़श अध्याय मत भगवान कहते दौ हो दौ स्वर्गीय लोकस्मिन दैव असुर दुई प्रकार लोक अच्छा गोटे हूँ दैव आ गोटे हूँ असुर असुर कहले जो मैंने भगवान शरण में जाते ना दैत्य दैत्य का असुर एम सब होने दीति पुत्र दीति वंशर सब आसकश्यु हिरण्याक्ष एम सब प्रसिद्ध असुर असुर वर्ज्य बोली प्रहलाद महाराज संबोधन कर प्रसिद्ध असुर से भगवान शरण जीवे ना से वंशधर मैंने बहुत आम बर्तमान पृथ्वी करी रही सतकड़ा आम कह सतकड़ा अनुसूत भाग लोक यही दैत्य श्रेणी लोक से भगवान शरण में जाते ना भगवदगीता सप्तम भगवान कहते नमाम दुष्कृति नमूरा प्रपद्यंते नराधम माया कृत ज्ञान आश्रम भावमाशिता चारिप्रकार व्यक्ति जे भगवान शरण में जाते ना भितर गोटे प्रकार व्यक्ति होती असुर भाव संपन्न व्यक्ति असुर भाव विषय भगवदगीता सरस्वती भगवान विस्तार भाव वर्णना कर तेणु असुर मुख्य लक्षण होती से भगवान शरण में जाते ना कि भगवान एत कृपामय जे भगवान समस्त को भक्त करने शरण में नापी समस्त को भगवान कृपा करसन महाराज संगीत गान कले भक्त सारदर भगवान लीला वर्णना करगवान प्रहलाद प्रहलाद पिता से बड़ दुष्ट दारुण भगवान स्तंभर बाहर करके धारण कले प्रहलाद को रक्षा कर भगवान प्रहलाद से दैत्यान भगवान कर असुरान भितर से होती श्रेष्ठ अश्वश्रेष्ठ होती प्रहलाद महाराज भगवान जन विभूति विभूति कहले कौन दशमते हूँ विभूति योग विभूति कहले असाधारण शक्ति संपन्न अंतिम भगवदगीता दशमते भगवान अंतिम कहे जब जब विभूति सत्व सीमदूर्जित तत्देवागछत्म मम तेजो ससंभव जो देखिए आम असाधारण शक्ति सब रही बहुत आश्चर्यजनक कार्य कर अद्भुत कार्य सब कर भगवान कर मोर विभूति अंश बोली बुझा पड़े कारण भगवान विभूतिर अंश ना शेष ना भगवान विभूति जदि भगवदगीता भगवान कहते मोर विभूतिर अंत ना भगवान जब विभूति कहो तार आम पाई अंत पाई तेणु अतभा बहुने कि ज्ञाते नवार दिन अंतिम दशम अध्याय भगवदगीता भगवान कहते मुझे तुमको विस्तार भाव में कौन कह विभूति मान विषय अथवा बहुने मुझे बहुत कथा कौन कह कि ज्ञाते नुक तुमको कौन जनईबी ଖ୍ରୀଷ୍ଟ ମିଦ କୃଷ୍ଣ ଏକାସନ ସ୍ଥିତ ଜଗତ ଏତିକି ଜାଣ ଏ ସମସ୍ତ ଭୌତିକ ଜଗତ ଏ ସମସ୍ତ ଭୌତିକ ଜଗତ କହିଲେ କିଏ କ'ଣ ସବୁ ବୈଜ୍ଞାନିକ ମାନେ କହୁଛନ୍ତି ଭୌତିକ ଜଗତ କହିଲେ ଏଇ ପୃଥିବୀ ଆଉ ତା ଛଡ଼ା ଆଉ କିଛି ନାହିଁ ବୋଲି କହୁଛନ୍ତି ତାଙ୍କର ବହୁତ ପରିକଳ୍ପନା ବହୁତ ପ୍ରକାର ଯୋଜନା କରି ବହୁତ ଯାନ ସଂସ୍କୃତ ସବୁ ଛାଡ଼ି ଦେଖୁଛନ୍ତି ଚନ୍ଦ୍ରରେ ଜୀବନ ନାହିଁ ଏବେ ମଙ୍ଗଳ ଗ୍ରହକୁ ସବୁ ଯିବା ପାଇଁ ଚେଷ୍ଟା କରୁଛନ୍ତି ତାଙ୍କ ମତରେ ଆଉ କେଉଁଠି ଜୀବନ ନାହିଁ କିନ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସବୁଠାରେ ଜୀବନ ଅଛନ୍ତି ଏମିତିକି ସୂର୍ଯ୍ୟ ଲୋକରେ ମଧ୍ୟ ଜୀବନ ଅଛନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ନା ଇମମ୍ ଦେବସ୍ୟ ଦେବଗଣ ପ୍ରକୃତବାନ ଆମ ଅଭୟମ୍ ବ୍ୟବସାନ କହିଲେ ସୂର୍ଯ୍ୟ ଦେବତା ବ୍ୟବସାନ ସେଠି ମଧ୍ୟ ଜୀବନ ଅଛନ୍ତି ଏବଂ ସେଠି ମଧ୍ୟ ଭଗବାନ ପ୍ରଥମେ ଯାଇକି ଭଗବତ ଗୀତାର ଜ୍ଞାନ ପ୍ରଥମେ ଦେଇଛନ୍ତି ତେଣୁ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ସ୍ଥାନ ବିଷୟରେ କିଏ କେଉଁଠି ସବୁ ରହୁଛନ୍ତି ଅଷ୍ଟମଧ୍ୟାୟ ଭଗବତ ଗୀତା ମଧ୍ୟ ଭଗବାନ କହୁଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ ବିଦୁ ବ୍ରହ୍ମଲୋକ ଏ ଭୌତିକ ବ୍ରହ୍ମାଣ୍ଡର ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମଲୋକ ଏ ବ୍ରହ୍ମାଙ୍କର 14 ବ୍ରହ୍ମାଣ୍ଡ ରହିଛି ତା ଦେହରୁ ଇଏ ଗୋଟେ ବ୍ରହ୍ମା ଇଏ ଗୋଟେ ଲୋକ ପୃଥିବୀ ଲୋକ ଆଉ ଉପରେ ଆଉ 6 ଲୋକ ରହିଛି ଭୂ ଭୁବ ସ୍ୱ ମହର୍ଲୋକ ଜନଲୋକ ତପଲୋକ ଏବଂ ଅନ୍ତିମରେ ବ୍ରହ୍ମଲୋକ ଏବଂ ଆ ତଳେ ମଧ୍ୟ ଆଉ 7 ଲୋକ ଅଛି ଏମିତି ସମୁଦାୟ ଏଇ ଯେଉଁ 14 ଭୁବନ ଅଛି ସେ 14 ଭୁବନରେ ଲୋକ ସବୁ ଭର୍ତ୍ତି ହେଇକି ଅଛନ୍ତି ଭରି ହେଇକି ଅଛନ୍ତି ବ୍ରହ୍ମଲୋକ ବିଷୟରେ ଭଗବତ ଗୀତାରେ ଅଷ୍ଟମଧ୍ୟାୟ ଭଗବାନ କହୁଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ ବିଦୁ ତାଙ୍କର ଗୋଟେ ଦିନ ହେଉଛି ଆମର ହଜାରେ ଦିବ୍ୟ ଯୁଗ ହଜାରେ ଦିବ୍ୟ ଯୁଗ କହିଲେ ଆମେ ଚିନ୍ତା କରିପାରିବା ନାହିଁ ଏ କେବଳ କଳି ଯୁଗର ମାତ୍ର 5000 ବର୍ଷ ଯାଇଛି ଆହୁରି 4,27,000 ବର୍ଷ ଅଛି କଳି ଯୁଗର ପରିମାଣ ହେଉଛି 4,32,000 ବର୍ଷ ଆର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ କଳି ଯୁଗର 3 ଗୁଣ ତ୍ରେତୟ ଯୁଗର ପରିମାଣ କଳି ଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ ଏମିତି ସତ୍ୟ ତ୍ରେତୟ ଦ୍ୱାପର କଳି ଏ 4 ଯୁଗ ମିଶିଲେ 43,20,000 ବର୍ଷ ହେବ ଇଏ ହେଉଛି ବ୍ରହ୍ମାଙ୍କ ଗୋଟେ ଦିନ ନା ଦିନ ନୁହଁ ଇଏ ହେଉଛି ଗୋଟେ ସହସ୍ର ଯୁଗ ଆକୁ 1000 ଗୁଣିଲେ ତାଙ୍କର ଗୋଟେ ଦିନ ହେବ ମାନେ 432 ବର୍ଷ ହେଉଛି ବ୍ରହ୍ମାଙ୍କ ଗୋଟେ ଦିନ ବ୍ରହ୍ମଲୋକରେ ସବୁ ମୁନି ଋଷିମାନେ ଅଛନ୍ତି ବିଭିନ୍ନ ଅତ୍ରି ମରିଚି ଅମ୍ବିରସ କୁଲସ୍ଥ କୁଲ କତୁ ଭୃଗୁ ବୈଶିଷ୍ଟ ଦକ୍ଷ ନାରଦ ଏମାନେ ସବୁ ସତ୍ୟ ଲୋକ ବ୍ରହ୍ମା ତାଙ୍କୁ ପ୍ରଥମେ ଜାତ କରିଥିଲେ ଜନ୍ମ କରିଥିଲେ ଆମେ ଯେମିତି ଜନ୍ମ ହେଉଛେ ସେଭଳି ସେମାନେ ସବୁ ଜନ୍ମ ହୋଇନଥିଲେ ବ୍ରହ୍ମା ତାଙ୍କର ମାନସରୁ ତାଙ୍କ ମନରୁ ସୃଷ୍ଟି କରିଛନ୍ତି ତାଙ୍କର ହାତରୁ ସୃଷ୍ଟି କରିଛନ୍ତି ତାଙ୍କର ମସ୍ତକରୁ ସୃଷ୍ଟି କରିଛନ୍ତି ଏମାନେ ସେମାନେ ସବୁ ସୃଷ୍ଟି କରିଥିଲେ ପ୍ରଥମେ ବ୍ରହ୍ମା ସୃଷ୍ଟି ସବୁ କରିଛନ୍ତି ଏମାନେ ସବୁ ବିଭିନ୍ନ ଲୋକରେ ସବୁ ଅଛନ୍ତି ତେଣୁ ଏହିଭଳି ଭାବରେ ଯଦି ଆମେ ଭଗବାନଙ୍କର ବିଭୂତି ବିଷୟରେ ଚିନ୍ତା କରିବା ଭଗବତ ଗୀତାରେ ଭଗବାନ କହୁଛନ୍ତି ଅଥବା ବହୁ ନା ବହୁ ମେଦିନ ମୁଁ ଏଭଳି ଭାବରେ କ'ଣ ବହୁତ କଥା କହିବି ମୋର ବିଭୂତି ବିଷୟରେ ଏତିକି ଜାଣିବାକୁ ଏ ସମସ୍ତ ଭୌତିକ ଜଗତ ମୋର ଏକାଂଶରେ ସ୍ଥିତ ଜଗତ ଏକାଂଶନ ଏକାଂଶନ କହିଲେ 4 ଭାଗରୁ ଭାଗେ ଏ ଯେଉଁ ଭୌତିକ ବ୍ରହ୍ମାଣ୍ଡ ଅଛି ଇଏ ବ୍ରହ୍ମାଙ୍କର ଗୋଟିଏ ବ୍ରହ୍ମାଣ୍ଡ ରହିଛି ଇଏ ଗୋଟିଏ ବ୍ରହ୍ମାଣ୍ଡର ଆହୁରି ଏହିଭଳି ଭାବରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛନ୍ତି ଅନନ୍ତ କୋଟି ବ୍ରହ୍ମା ରହିଛନ୍ତି ଆମେ ଚିନ୍ତା କରିପାରିବାନି ଥରେ ବ୍ରହ୍ମା ମଧ୍ୟ କଥା ଜାଣିନଥିଲେ ବ୍ରହ୍ମା ତାର ଯାଇଛନ୍ତି ଭଗବାନ ଯେତେବେଳେ ଦ୍ୱାପର ଯୁଗରେ ଭଗବାନ ତାଙ୍କର ପ୍ରିୟା କରୁଛନ୍ତି ସେ ଦ୍ୱାରକାପୁରୀରେ ଅଛନ୍ତି ବ୍ରହ୍ମାଙ୍କର ତାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ମୁନି ଋଷିମାନେ ଦେବତାମାନେ ଭଗବାନଙ୍କର ଲୀଳା ସବୁ ଦର୍ଶନ କରିବା ପାଇଁ ଆସନ୍ତି ବିଭିନ୍ନ ସମୟରେ ଆସନ୍ତି ତେଣୁ ବ୍ରହ୍ମାଙ୍କର ମଧ୍ୟ ଯେହେତୁ ବ୍ରହ୍ମା ହେଉଛନ୍ତି ସମସ୍ତ ବିଶ୍ୱର ସେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଦେବତା ତେଣୁ ତାଙ୍କର ମଧ୍ୟ କିଛି ଗର୍ବ ଥିଲା ଯାହାର କିଛି ଶକ୍ତି ରହିଛି ତାର କିଛି କିଛି ଗର୍ବ ଆସିଯାଉଛି ବ୍ରହ୍ମାଙ୍କର ମଧ୍ୟ କିଛି ଗର୍ବ ହୋଇଯାଇଛି ଯେ ମୁଁ ହେଉଛି ସମଗ୍ର ବ୍ରହ୍ମାଣ୍ଡର ଶ୍ରେଷ୍ଠ ଦେବତା ତେଣୁ ସେ ଥରେ ଯାଇଥିଲେ ଦ୍ୱାରକାକୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭଗବାନ ସମସ୍ତଙ୍କର ଗର୍ବକୁ ଭଞ୍ଜନ କରିଦିଅନ୍ତି ଗର୍ବ ଭଞ୍ଜନ ସେ କାହାର ଗର୍ବ ରଖନ୍ତିନି ଏବଂ ବିଶେଷ ଭାବରେ ତାଙ୍କର ଭକ୍ତମାନଙ୍କର ଗର୍ବକୁ ସେ ଖଣ୍ଡନ କରିଦିଅନ୍ତି କାରଣ ଗର୍ବଟା ହେଉଛି ଏସବୁ ଅସୁର ସ୍ୱଭାବ
भगवत लंबो गर्भो अभिमान क्रोध पारिश्रम अज्ञान चारुयाचार्थ संपदम आश्रीन लंब दर्पैतरी गर्भ अहंकार ये सब असुर स्वभाव तेणु ब्रह्मा जो जाती ब्रह्मा द्वारपाल कहले जे भगवान को कबड्डी मुझे दर्शन करने ब्रह्मा को समझे जानकारी चतुर्मुख चार मुख रही चारिमुख चतुरान चारोटी आनन चतुर्मुख तेनाली द्वारपाल जी भगवान कहे भगवान जानते ब्रह्मा आसमी गर्व को खंडन करने से कही पठले पचार कौ ब्रह्मा आ ब्रह्मा शुणी आश्चर्य ब्रह्मांड गोटे ब्रह्मा द्वितीय ब्रह्मा अच्छे कही ब्रह्मा आसत भगवान कही कथा को शिवधार्य कर कहे कह चारि कुमार ब्रह्मा का प्रथम सन्तान होती सनत सनातन सनातन सनत कुमार ये चारि कुमार इन्हें होती भगवान भगवत आस भागवत वर्णना करेंगे भगवान ज्ञान शक्ति अवतार भगवत अवतार विषय वर्णना कर प्रथम चतुर्कुमार को वर्णना कर भगवान अवतार ज्ञान शक्ति अवतार तेणु ब्रह्मा खबर कले कह जे चतुर्सन पिता चतुर्मुख ब्रह्मा तेणु सी जो खबर दिगला से पितर को आस अनुमति मिला आस द्वारकार जो सभा रही से सभा जे रही बसवे कौन सी प्रकार आनरे सोचना किसी आसवन बार्धक्य रही बार्धक्य दूर होकर क्षुदा पिपास मान खाइबा भोग कर शोष करवा सब चल मृत्यु से प्राप्त होना कौन सी प्रकार चिंता मनस्तांत्रिक चिंता रोग दुख शोक सब चल भगवान सभा रही द्वारकारी सभा रही सभार विशेषत्व तेणु से सभा को ब्रह्मा आस पहुँचले ब्रह्मा भगवान को प्रणाम जनाऊँ ब्रह्मा को मन में प्रश्न हो कहीं प्रश्न पचार ये ब्रह्मांड आउ किए ब्रह्मा अच्छा कि मुझे गोटे ब्रह्मा कितु ब्रह्मा प्रश्न पचार पूर्व भगवान अन्न सब ब्रह्मांड ब्रह्मांड सब चिंता करदे मैंने इच्छा करदे आसा भगवान का स्मरण मात्र के भगवान इच्छा मात्र सब किसी भगवान भाव शक्ति परास शक्ति विविधे सुयदे स्वाभाविक ज्ञान बल क्रिया भगवान शक्ति भाई सब स्वाभाविक सी जहाँ चाहती कि ब्रह्मा भगवान शक्ति तेणु ब्रह्मा को भगवान समस्त हृदय भी रही सर्वसचान मत स्मृति ज्ञान अपवंच भगवान ठार स्मृति आसमें जो ज्ञान प्राप्त हो भगवान दे एवं जहाँ सब भूली जाऊे विस्मृति भगवान दौरान तेनाली भगवान समस्त हृदय रही जानूं किए कौन चिंता करेणु ब्रह्मा चिंता भगवान जानते तेणु ब्रह्मा प्रश्न करने पचार पूर्व से अगर सब ब्रह्मांड ब्रह्मा मान को स्मरण कर तेणु सब विभिन्न ब्रह्मांड सब ब्रह्मा सब आस दशमुख किए शहे मुख किए हजार मुख किए दस हजार मुख चैतन्य चैतन्य से वर्णना कर कृष्ण वर्णना कर समस्त आसिक भगवान पाद पद्म प्रणति नवेदन कर प्रणाम कर तेणु यही भाव में ब्रह्मा जाणिले चैतन्य चैतन्य वर्णना कर तुलन में हाथी पाखे गोटे मशार स्थित जो भाव में से भाव में से जो ब्रह्मा सब आसते सामने आम जो ब्रह्मा रोचे सी तक बहुत क्षुद्र मिलला तेना जा सब कह ब्रह्मा सब चलीगले ब्रह्मा सब तक धारणा दूर है कि यही भाव में अनंत कोटी विश्व ब्रह्मांड रही आम कल्पना करते विश्व ब्रह्मांड रही तेणु भगवान भगवद गीतार दस मध्य कहवा बहुने तेन कि ज्ञाते न दवाजुन मुझको बहुत कथा कौन कह मो विभूति विषय विष्ट व्याम इदम कृष्ण मेकाशन स्थित जगत ये जानक ये समग्र विश्व ब्रह्मांड जहाँ सब रही ये समस्त चारि भाग भागे समग्र जो विश्व रही मानने आम कह तीन मुझे वैकुंठ लोक ବୈକୁଣ୍ଠ ଲୋକ କହିଲେ ଆମେ ପାଠ କଲେ ପରବ୍ୟମେ କରେ ସେଟା ନାମ ସଂକୀର୍ତ୍ତନ, ଯେଉଁଠି ସବୁବେଳେ ଭଗବାନଙ୍କ ନାମ କୀର୍ତ୍ତନ ହେଉଛି, ଭଗବାନଙ୍କ ସେବା ଚାଲିଛି ସେଠି।
हरे कृष्णा 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 हरे
हरे हरे राम 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 हरे। परव्यम न तद्भासति सूर्यो न शशांक न पावक जगत्वान अनिवर्तन्ते श्रद्धां परमं मम। भगवद्गीता 15 अध्याय भगवान कहते ये परव्यम ये हूँ अपरव्यम बा ये हूँ निम्नतर शक्ति भगवान का, ସିଏ ହେଉଛି ଉଚ୍ଚତର ଧାମ, ଇଏ ହେଉଛି ନିଚତର ଧାମ। ଉଚ୍ଚତର ଧାମର ଲକ୍ଷଣ ହେଉଛି କ'ଣ ନା ସେଠି ସମସ୍ତେ ବୈକୁଣ୍ଠ, କୌଣସି କୁଣ୍ଠା ନାହିଁ, କୌଣସି ଦୁଃଖ ନାହିଁ, କୌଣସି ଶୋକ ନାହିଁ, କୌଣସି ମୋହ ନାହିଁ, କୌଣସି ଭୟ ନାହିଁ, ବହୁତ ଆନନ୍ଦରେ ସମସ୍ତେ ସଚ୍ଚିଦାନନ୍ଦ ବିଗ୍ରହ, ସମସ୍ତେ ଆନନ୍ଦରେ ରହିଛନ୍ତି ସେଠି ମୁକ୍ତ ଜୀବ ସେମାନେ। କିନ୍ତୁ ଏଠି ଯେଉଁମାନେ ଅଛନ୍ତି ଏମାନେ ହେଉଛନ୍ତି ବଦ୍ଧ ଜୀବ, ତିନି ଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି। ତେଣୁ ଭଗବାନ ଭଗବତୀତା ଦଶ ମଧ୍ୟରେ ଯଦିଓ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ଏକାଦଶ ସ୍କନ୍ଧରେ ମଧ୍ୟ ଭାଗବତମରେ ତାଙ୍କର ବିଭୂତି ବିଷୟରେ ଷୋଡ଼ଶ ଅଧ୍ୟାୟ ମଧ୍ୟ ବର୍ଣ୍ଣନା କରାଯାଇଛି, ଆଠାରୁ ଆଉ କିଛି ଅଧିକା ବିଭୂତି ମଧ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି ଭଗବାନ। ଏବଂ ଅନ୍ତିମରେ ଭଗବାନ କହୁଛନ୍ତି ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଭଗବାନ ସମସ୍ତ ସୃଷ୍ଟିର ଏକ ଚତୁର୍ଥାଂଶରେ ଅବସ୍ଥିତ, ଚାରିଭାଗରୁ ଭାଗେ, ଏ ହେଉଛି ଭୌତିକ ଜଗତ। ତେଣୁ ଏଇ ଯେଉଁ ଭଗବତ୍ତାର ଦଶ ମଧ୍ୟରେ ଯେଉଁ ବିଭିନ୍ନ ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି ସେଥିରୁ ଏଇ ତିରିଶ ଶ୍ଳୋକରେ ଭଗବାନ ପ୍ରହ୍ଲାଦକୁ ଜଣେ ତାଙ୍କ ବିଭୂତି ବୋଲି ବର୍ଣ୍ଣନା କରିଛନ୍ତି। ପ୍ରହ୍ଲାଦ ତାଙ୍କର ଯେଉଁ ରହିଛି ଭଗବାନଙ୍କର ସେବାରେ ସେ ନିଜକୁ ନିୟୋଜିତ କରିଥିଲେ। ଆମେ ଯେଉଁ କହିଛେ ହିରଣ୍ୟକଶିପୁକୁ ଯଦି ପଚାରିଲେ ତୁମକୁ ଶ୍ରେଷ୍ଠ ଜ୍ଞାନ କ'ଣ ପ୍ରାପ୍ତ ହୋଇଛ, ଯେଉଁ ଷଣ୍ଢ ଏବଂ ଅମର୍କ ତୁମକୁ ଜ୍ଞାନ ଦେଉଥିଲେ ଶିକ୍ଷା ଦେଉଛନ୍ତି, କ'ଣ ଶିକ୍ଷା ତୁମେ ପ୍ରାପ୍ତ ହୋଇଛ? ପ୍ରଥମତଃ ସେ କହିଲେ ତୁମେ ସବୁକିଛି ତ୍ୟାଗ କରିକିରି ବଣକୁ ଯାଇକିରି ଭଗବାନ ହରିଙ୍କର ଆଶ୍ରୟ ନିଅ, ପ୍ରଥମେ ସେ କଥା କହିଥିଲେ। କିନ୍ତୁ ତାପରେ ଯେତେବେଳେ ଦ୍ୱିତୀୟ ଥର ପାଇଁ ତାକୁ ପଚାରିଲେ ସେ ପ୍ରଶ୍ନ, ସେତେବେଳେ ସେ ଏଇ ଭକ୍ତିର 9ଟି ଅଙ୍ଗ ବିଷୟରେ କହିଛନ୍ତି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନମ ଇତି କୁଂସାର୍ଥିତା ବିଷ୍ଣୁ ଭକ୍ତିସ୍ତେ ନବଲକ୍ଷଣା କ୍ରିୟତେ ଭଗବତ୍ୟଧା ତନ୍ମନି ଅଧିତମ ଉତ୍ତମ। ଅଧିତମ ଏ ଯେଉଁ ଅଧ୍ୟୟନ ମୁଁ ଯେଉଁ କରିଛି ବା ଯେଉଁ ଶ୍ରେଷ୍ଠ ଯେଉଁ ଶିକ୍ଷା ପ୍ରାପ୍ତ ହୋଇଛି, ଉତ୍ତମ ଶିକ୍ଷା କେଉଁଟା ନା ଭଗବାନଙ୍କର ଏଇ ଯେଉଁ ଭକ୍ତି କରିବା, ଏ ନବଦା ଭକ୍ତି ରହିଛି 9ଟି ଅଙ୍ଗ, ଭକ୍ତିରେ 9ଟି ଅଙ୍ଗ ରହିଛି। ଇଏ ଆରମ୍ଭ ହେଉଛି ଶ୍ରବଣରୁ, ଶ୍ରବଣ ଆମେ ଆପଣମାନେ ବର୍ତ୍ତମାନ ଶ୍ରବଣ କରୁଛନ୍ତି ମାନେ ଏ ଭକ୍ତିର ଗୋଟେ ଅଙ୍ଗ ଆପଣ ଗାର୍ଜନ କରୁଛନ୍ତି। ଶ୍ରବଣରୁ ଭଗବାନ କଥା ଯେତେବେଳେ ଶ୍ରବଣ କରୁଛନ୍ତି ଉପଯୁକ୍ତ ସୋର୍ସରୁ ବା ଉପଯୁକ୍ତ ପନ୍ଥାରେ ଉପଯୁକ୍ତ ସମ୍ପ୍ରଦାୟରେ ଯଦି ଆମେ ଯଦି ଭଗବାନ କଥା ଶ୍ରବଣ କରିବା ତାହେଲେ ଭକ୍ତି ଉତ୍ପନ୍ନ ହେବ ଶ୍ରବଣ। ଏବଂ ଯେଉଁମାନେ ଶ୍ରବଣ କରିବେ ସେମାନେ ପରେ ଭଗବାନ କଥା କହିପାରିବେ, କୀର୍ତ୍ତନ କରିପାରିବେ। ଆମେ ଯେଉଁ ବର୍ତ୍ତମାନ ଭଗବାନ କଥା କହୁଛେ ଆମେ ପ୍ରଥମେ ଶ୍ରବଣ କରୁଥିଲୁ, ଶ୍ରବଣ କଲେ ହିଁ ଜଣେ କୀର୍ତ୍ତନ ସ୍ତରକୁ ଆସିପାରିବେ, ଶ୍ରବଣ ଯଦି ଜଣେ ନ କରିବେ ସେ କୀର୍ତ୍ତନ କରିପାରିବେ ନାହିଁ। ଏବଂ ସ୍ମରଣ ଶ୍ରବଣ କୀର୍ତ୍ତନ ହେଲା ପରେ ଯେତେବେଳେ ସମୟ ମିଳୁଛି ଜଣେ ସ୍ମରଣ କରିପାରିବ ଭଗବାନଙ୍କ ଲୀଳା, ଅନନ୍ତ ଲୀଳା ରହିଛି ବିଭିନ୍ନ ଶାସ୍ତ୍ରରେ ଭଗବାନଙ୍କର ବିଭିନ୍ନ ନାମ ରୂପ ଗୁଣ ଲୀଳା ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ସମୟ ମିଳୁଛି ଜଣେ ସ୍ମରଣ କରିପାରିବେ, ପ୍ରଭାତ୍ମାରେ ସବୁବେଳେ ଭଗବାନଙ୍କ କଥା ସ୍ମରଣ କରୁଥିଲେ, ଭଗବାନଙ୍କ ଲୀଳା ଗୋବିନ୍ଦ ପରିଲମ୍ବିତ ବୋଲି କରାଯାଉଛି। ଛୋଟ ପିଲାଦିନୁ ସେ ତାଙ୍କର ଭଗବାନଙ୍କ ବିଷୟରେ ସବୁବେଳେ ସେ ସ୍ମରଣ କରୁଥିଲେ, ଯେମିତି ତାଙ୍କୁ ଲାଗୁଥିଲା ଯେ ତାଙ୍କୁ ଭଗବାନ ତାକୁ ଆଲିଙ୍ଗନ କରି ରଖିଛନ୍ତି, ତାଙ୍କୁ କୋଳରେ ବସେଇଛନ୍ତି, ଏଇଭଳି ଭାବରେ ସେ ସ୍ମରଣ କରୁଥିଲେ ଭଗବାନ। ତେଣୁ ସେଇ ପ୍ରହ୍ଲାଦ ମହାରାଜ ଆମେ ବର୍ତ୍ତମାନ କୃଷ୍ଣ ଚତୁର୍ଦ୍ଦଶୀରେ ତାଙ୍କ ବିଷୟରେ କିଛି କହିଥିଲେ, ତେଣୁ ଆମେ ଗୋଟେ କଥା ମାନେ ସମୟ ହେଇନଥିଲା ଯେ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସତ୍ୟମ ବିଧାତମ ନିଜ ଭୂତ ଭାଷିତମ ବ୍ୟାପ୍ତିଞ୍ଚ ଭୂତେଷୁ ଅପେଷୁ ଚାତ୍ମନା ଅଦୃଶ୍ୟତାପ୍ୟ ଭୂତମ ରୂପମ ଉଦ୍ଭମନ ସ୍ତମ୍ଭେ ସବାୟାମ ନ ମୃଗମ ନ ମାନସମ। ଯେତେବେଳେ ହିରଣ୍ୟକଶିପୁ ସେଇ ସ୍ତମ୍ଭକୁ ଗୋଟେ ମୁଠି ପ୍ରହାର କରିକିରି ସେ ସ୍ତମ୍ଭକୁ ବିଦାରଣ କରିଦେଲେ, ସେତେବେଳେ ଭଗବାନ ସେଠୁ ଆବିର୍ଭାବ ହୋଇଛନ୍ତି, କୃଷ୍ଣଦେବ ଆବିର୍ଭାବ ହୋଇଥିଲେ। ସତ୍ୟମ ବିଧାତ୍ୱମ ନିଜଭୂତ ଭାଷିତମ, ଭଗବାନଙ୍କର ଯେଉଁ ଭକ୍ତମାନେ ଯାହା କହିବେ ଭଗବାନ ତାକୁ ସତ୍ୟରେ ପରିଣତ କରନ୍ତି। ସେଥିରେ ଭଗବଦ୍ଗୀତାରେ ଭଗବାନ କହିଲେ ନବମ ଅଧ୍ୟାୟରେ ଯେ କୌନ୍ତେୟ ପ୍ରତିଜାମିହି ନାମେ ଭକ୍ତ ପ୍ରଣଶ୍ୟତି। ଭଗବାନ ନିଜେ ଘୋଷଣା କରିପାରିଥାନ୍ତେ ବା ପ୍ରତିଜ୍ଞା କରିପାରିଥାନ୍ତେ, କିନ୍ତୁ ଭଗବାନ କାହିଁ କହିଲେ ଅର୍ଜୁନ ତମେ ଘୋଷଣା କର, ତମେ ପ୍ରତିଜ୍ଞା କର, କାହିଁ କହିଲେ? ନା, ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଗବାନ ଭଙ୍ଗ କରିଦିଅନ୍ତି। ଯେମିତି ଆପଣମାନେ ଜାଣିଥିବେ ମହାଭାରତ ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କରିଥିଲେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ତାଙ୍କର ଭକ୍ତ ଭୀଷ୍ମଦେବ ସିଏ ପ୍ରତିଜ୍ଞା କଲେ ମୁଁ ଆଜି ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରିକିରି ତାଙ୍କର ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିଛନ୍ତି। ଭଗବାନଙ୍କର ଏହି ଲୀଳାଟିକୁ ଭୀଷ୍ମଦେବ ତାଙ୍କର ସ୍ତୁତିରେ ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ କହିଛନ୍ତି। ସୋ ନିଗମ ଅପହାୟ ମତ ପ୍ରତିଜ୍ଞା ରୀତମ ଅଧିକର୍ତ୍ତମ ଅବକୃତ ରଥସ୍ଥୋ ଦ୍ରୁତ ରଥଚରଣ ଅଭ୍ୟାଚଳକୁ ଅନ୍ତୁମିବ ହରିଡ଼ିବ ଗତୋତ୍ତରିଆ। ମହାଭାରତରେ ଭୀଷ୍ମ ପର୍ବରେ, ମହାଭାରତର ଭୀଷ୍ମ ପର୍ବର 25-42 ଏଇ ଯେଉଁ 18 ଅଧ୍ୟାୟ, ଏଇ 18 ଅଧ୍ୟାୟରେ ଏଇ ଭଗବତ ଗୀତା କୁହାଯାଇଛି। ଆମେ ଯେଉଁ ଭଗବତ ଗୀତା ଶ୍ରବଣ କରୁଛେ ବା ପାଠ କରୁଛେ, ଇଏ ହେଉଛି ମହାଭାରତର ଭୀଷ୍ମ ପର୍ବର 18 ଅଧ୍ୟାୟ। ତେଣୁ ଭୀଷ୍ମ ପର୍ବ କେଉଁଠୁ ଆରମ୍ଭ ହେଉଛି ନା, ଯେତେବେଳେ ଭୀଷ୍ମଦେବ ସେନାପତି ହେଉଛନ୍ତି, ମହାଭାରତ ଯୁଦ୍ଧ ଆରମ୍ଭ ହୋଇଯାଇଛି, କୌରବମାନଙ୍କ ପକ୍ଷରେ ସେନାପତି ରହୁଛନ୍ତି ଭୀଷ୍ମଦେବ। ତ ଭୀଷ୍ମଦେବ 10 ଦିନ ଧରିକି ଯୁଦ୍ଧ କରିଛନ୍ତି, 10 ଦିନ ଧରି ଯୁଦ୍ଧ କରିଛନ୍ତି। ଏଇ 10 ଦିନ ଯେଉଁ ଯୁଦ୍ଧ ହେଇଛି ସେଇଟା ମହାଭାରତର ଭୀଷ୍ମ ପର୍ବରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ନବମ ଅଧ୍ୟାୟରେ 10 ଦିନ ଧରି ଯୁଦ୍ଧ କରିଛନ୍ତି, 10ମ ଦିନରେ ଅର୍ଜୁନ ତାଙ୍କୁ ଶରଶଯ୍ୟାରେ ଶୟନ କରାଯାଇଛନ୍ତି। ତେଣୁ ନବମ ଦିନରେ ଭୀଷ୍ମଦେବ ପ୍ରତିଜ୍ଞା କରିଥିଲେ ଯେ ଆଜି ମୁଁ ନିଶ୍ଚିନ୍ତ ଭାବରେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରିବି, ନହେଲେ ଅର୍ଜୁନଙ୍କୁ ବଧ କରିବି। ତେଣୁ ଯେତେବେଳେ ଭୀଷ୍ମଦେବ ବହୁତ ପ୍ରଚଣ୍ଡ ଯୁଦ୍ଧ କରିଛନ୍ତି ଅର୍ଜୁନଙ୍କ ସହିତ, ଅର୍ଜୁନ ଆଉ ତାଙ୍କ ସହିତ ଯୁଦ୍ଧରେ ସମ୍ମୁଖୀନ ହୋଇପାରୁନାହାନ୍ତି। ତେଣୁ ଭଗବାନ ନିଜେ ଅବକୃତ ରଥସ୍ଥ ରଥକୁ ଆଉ ସେ ଓହ୍ଲେଇବା ପାଇଁ ବି ତାଙ୍କର ତର ପାଉନାହାନ୍ତି, ଡେଇଁକି ପଡ଼ୁଛନ୍ତି, ଡେଇଁକି ଯାଉଛନ୍ତି, ଧୋନ ଧାଇଁ ଯାଉଛନ୍ତି ଭୀଷ୍ମଦେବ। ସୋ ନିଗମ ଅପହାୟ ମତ ପ୍ରତିଜ୍ଞା, ସୋ ନିଗମ ଅପହାୟ, ନିଜର ପ୍ରତିଜ୍ଞା ଯେଉଁ କରିଥିଲେ ଅସ୍ତ୍ର ଧାରଣ କରିବେ ନାହିଁ ତାକୁ ତ୍ୟାଗ କରିଦେଇଛନ୍ତି ଭଗବାନ। ଭଗବାନ ତାଙ୍କର ଭକ୍ତ ପାଇଁ କ'ଣ ନ କରିପାରନ୍ତି? ଅକାର୍ଯ୍ୟ ଯେଉଁ ଚେତନ ଚେତନ ବର୍ଣ୍ଣନା କରାଯାଇଛି, ଯେଉଁ ବିପ୍ର ଦୁଇ ବିପ୍ର ଯାଇଥିଲେ ବୃନ୍ଦାବନକୁ, ଭଗବାନ ସାକ୍ଷୀ ରୂପରେ ତାଙ୍କୁ ଆସିଛନ୍ତି, ସାକ୍ଷୀ ରୂପା ବିପ୍ରଲାଗି କରାତିନି ଅକାର୍ଯ୍ୟକରଣ ବୋଲି ସେ କହିଛନ୍ତି। ଯେ ସାନ ବିପ୍ର ଯେ ସେ ଭଗବାନଙ୍କୁ ଯାଇକି ବୃନ୍ଦାବନ ଡାକିକିରି ଆଣିଛନ୍ତି ସାକ୍ଷୀ ଦେବା ପାଇଁ, ଦାକ୍ଷିଣାତ୍ୟରେ ଯେଉଁ ରହିଛି ବିଦ୍ୟାନଗରୀ ସେଠି ଯାଇକିରି ସେ ସାକ୍ଷୀ ଦେବାକୁ ଯାଇଛନ୍ତି। ତେଣୁ ସେଠି ସେ ତାଙ୍କୁ କହୁଛନ୍ତି ବିପ୍ରଲାଗି କରାତିନି ଅକାର୍ଯ୍ୟକରଣ, ତାଙ୍କର ଭକ୍ତ ପାଇଁ ଭଗବାନ ଯେଉଁଟା କରିବା କଥା ନୁହଁ ସେଇଟା ମଧ୍ୟ କରି କରୁଛନ୍ତି ଭଗବାନ। ଭଗବାନ କାହିଁକି ଡ୍ରାଇଭର ହେବେ, ସାରଥି ହେବେ, ଅର୍ଜୁନଙ୍କର ସାରଥି ହେଇଛନ୍ତି, ସେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ସେ କାହିଁକି ରଥ ଚାଳନ କରିବେ, ସେ କାହିଁକି ଡ୍ରାଇଭର କାହିଁକି କାମ କରିବେ, ସାରଥି କାର୍ଯ୍ୟ କାହିଁ କରିବେ, କିନ୍ତୁ ତାଙ୍କର ଭକ୍ତ ପାଇଁ ସେ ପ୍ରୀତିର ସହିତ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଭୀଷ୍ମଦେବ କଥା କହୁଛନ୍ତି, ସ୍ୱ ନିଗମ ଅପହାୟ ମତ ପ୍ରତିଜ୍ଞା, ନିଜର ପ୍ରତିଜ୍ଞା ମଧ୍ୟ ଆପଣ ଭଙ୍ଗ କରିଦେଇଛନ୍ତି, କାହିଁକି ନା ମତ ପ୍ରତିଜ୍ଞା ରୀତମ ଅଧିକର୍ତ୍ତମ, ମୁଁ ଯେଉଁ ପ୍ରତିଜ୍ଞା କଲି ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଶସ୍ତ୍ର ଧାରଣ କରିବି, ସେହି ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଆପଣ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିଦେଇଛନ୍ତି। ଅବକୃତ ରଥ ସେଥିପାଇଁ ଭଗବାନ ସେ ରଥରୁ ଡେଇଁ ପଡ଼ୁଛନ୍ତି, ତଳୁ ଓହ୍ଲେଇବା ପାଇଁ ମଧ୍ୟ ତାଙ୍କର ଆଉ ଦର ହେଉନି, ସମୟ ଲାଗିଛି, ଏବେ ଡେଇଁ ପଡ଼ୁଛନ୍ତି ସେଠି ତଳୁ ଅବକୃତ ରଥ ସ୍ଥ। ଏବଂ ଦ୍ରୁତ ରଥଚରଣ ଅଭୟ ଚଳକୁ, ଗୋଟେ ରଥ ଚକା ସେଇ ମହାଭାରତ ଯୁଦ୍ଧରେ କୁରୁକ୍ଷେତ୍ରରେ ରଥଟା ଭାଙ୍ଗି ଯାଇଥିଲା, ତାର ଗୋଟେ ଚକାଟ ପଡ଼ିଥିଲା, ସେଇ ରଥ ଚକାକୁ ଭଗବାନ ଧରିକି ଧାଇଁ ଯାଉଛନ୍ତି ଦ୍ରୁତ ରଥଚରଣ ଅଭିଯାନ ଚଳକୁ। କିଭଳି ଧାଇଁ ଯାଉଛନ୍ତି ନା ହନ୍ତୁନିବ ହରି ନିବ, ହରି ଏଠି କୁହାଯାଉଛି ମୃଗାଣାଞ୍ଚ ମୃଗେନ୍ଦ୍ରହମ, ମୃଗେନ୍ଦ୍ର କହିଲେ ସିଂହ, ହରି ବା ସିଂହ, ହରି ଏର ଅର୍ଥ ହେଉଛି ସିଂହ, ହରିର ଅନେକ ନାମ ଅଛି, ଅନେକ ଅର୍ଥ ଅଛି, ଗୋଟିଏ ଅର୍ଥ ହେଉଛି ସିଂହ। ପଶୁମାନଙ୍କ ଭିତରେ ସିଂହ ଯେଭଳି ଭାବରେ ଏଠି କୁହାଯାଉଛି ନା ମୃଗାଣାମ ମୃଗେନ୍ଦ୍ରହମ, ପଶୁମାନଙ୍କ ଭିତରେ ଯେମିତି ହରି ହରି କହିଲେ ବା ମୃଗେନ୍ଦ୍ର କହିଲେ ସିଂହ ଶ୍ରେଷ୍ଠ ପଶୁ, ଶ୍ରେଷ୍ଠ ବହୁତ ଶକ୍ତିଶାଳୀ ସିଏ, ତେଣୁ ଭଗବାନ ମଧ୍ୟ ସେଭଳି ଧାଇଁଯାଉଛନ୍ତି ଗୋଟେ ରଥ ଚକାକୁ ଧରିକିରି, ହନ୍ତୁମି ବା ହରି ରହିବ, ହରି କହିଲେ ସିଂହ, ଯେମିତି ଇଭ କହିଲେ ଗଜ ବା ହାତୀ ଉପରେ ଆକ୍ରମଣ କରନ୍ତି, ହତ୍ୟା କରନ୍ତି, ସେଇଭଳି ଭାବରେ ଭଗବାନ ଚାଲିଯାଉଛନ୍ତି, ଧାଇଁଯାଉଛନ୍ତି ଭୀଷ୍ମଦେବକୁ ହତ୍ୟା କରିବା ପାଇଁ, ଏବଂ ତାଙ୍କର ଉତ୍ତରୀୟ ଗତୋତ୍ତରୀୟ ସେ ଧାଇଁଗଲା ବେଳକୁ ତାଙ୍କର ଉତ୍ତରୀ ଯେଉଁ ରହିଛି ସେ ଉତ୍ତରୀଟି ତଳେ ପଡ଼ିଯାଉଛି, କିନ୍ତୁ ଭଗବାନ ସେ ଉତ୍ତରିକା ଉଠିବା ପାଇଁ ତାଙ୍କୁ ରହୁନାହାନ୍ତି, ସେ ଚାଲି ଧାଇଁ ଯାଉଛନ୍ତି, ଏବଂ ଅର୍ଜୁନ ଦେଇ ତାଙ୍କୁ ପାଦ ଧରୁଛନ୍ତି, ଭଗବାନ ପାଦ ଧରୁଛନ୍ତି ଯେ ଆପଣ ପ୍ରତିଜ୍ଞା କରିଥିଲେ ଆପଣ ଯୁଦ୍ଧ ଅସ୍ତ୍ର ଧାରଣ କରିବେ ନାହିଁ, ତେଣୁ ବର୍ତ୍ତମାନ ଯଦି ଆପଣ ଅସ୍ତ୍ର ଧାରଣ କରିବେ ଏବଂ ଭୀଷ୍ମଦେବକୁ ହତ୍ୟା କରିବେ ତାହେଲେ ଆପଣଙ୍କ ନିନ୍ଦା ହୋଇଯିବ, ଭଗବାନଙ୍କର ନିନ୍ଦାକୁ ଭକ୍ତ ସହିପାରେ ନାହିଁ ଏବଂ ଭକ୍ତର ନିନ୍ଦାକୁ ଭଗବାନ ସହିପାରନ୍ତି ନାହିଁ, ଭଗବାନଙ୍କର ନିନ୍ଦାକୁ ଭଗବାନ ସହିଯିବେ କିନ୍ତୁ ତାଙ୍କର ଭକ୍ତଙ୍କ ନିନ୍ଦାକୁ ଭଗବାନ ସହିପାରିବେ ନାହିଁ, ତେଣୁ ଅର୍ଜୁନ ମଧ୍ୟ ସେଭଳି ଭାବରେ ସେ କହୁଛନ୍ତି ଆପଣଙ୍କର ଯେଉଁ ନିନ୍ଦା ହେବ ଏଇଟା ମୁଁ ସହିପାରିବି ନାହିଁ, ତେଣୁ ସେ ଯାଇ ଭଗବାନଙ୍କ ପାଦପଦ୍ମକୁ ଜାଗୃତି ଧରୁଛନ୍ତି, କିନ୍ତୁ ଭଗବାନ ତାଙ୍କର ସେ ଧରିଲେ ମଧ୍ୟ ସିଏ ଆଉ ଅଟକୁ ନାହାନ୍ତି, ସେମିତି ଘୋଷାରି ଘୋଷାରିକି ନେଇଯାଉଛନ୍ତି, ଅର୍ଜୁନ ଘୋଷାରି ଘୋଷାରି ନେଇଯାଉଛନ୍ତି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ, ଏବଂ ଯେତେବେଳେ ଚାଲିଯାଉଛନ୍ତି ସେ ସମୟରେ ସନ୍ଧ୍ୟା ହୋଇଯାଇଛି, ଅସ୍ତ ହୋଇଯାଇଛି, ସୂର୍ଯ୍ୟ ଅସ୍ତ ହୋଇଯାଇଛି, ଯେଉଁଥିପାଇଁକି ସେଦିନର ଯୁଦ୍ଧ ବନ୍ଦ ହୋଇଯାଇଛି, ଏବଂ ତା ପର ଦିନ ଯୁଦ୍ଧରେ ଅର୍ଜୁନ ଭୀଷ୍ମଦେବକୁ ହତ୍ୟା କରିଛି, ସରସୂର୍ଯ୍ୟାରେ ସ୍ୱୟଂ କରିଦେଇଛି, ତାପରେ ସେ ବହୁତ ଦିନ 56 ଦିନ କାଳ ସେ ରହିଥିଲେ ସରସୂର୍ଯ୍ୟାରେ, ଏବଂ ସେଠି ରହିଥିଲେ ସେ ଯୁଧିଷ୍ଠିର ମହାରାଜକୁ ବହୁତ ଜ୍ଞାନ ଦେଇଛନ୍ତି, ଜ୍ଞାନ ପ୍ରଦାନ କରିଛନ୍ତି, ଯାହା ଅନୁଶାସନ ଶାନ୍ତି ପର୍ବରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଧର୍ମ ବିଷୟରେ ବର୍ଣ୍ଣନା କରିଛନ୍ତି ଭୀଷ୍ମଦେବ, ତେଣୁ ଏଇ ଯେଉଁ ଭଗବାନ ନିଜର ପ୍ରତିଜ୍ଞାକୁ ବନ୍ଦ କରିକିରି ଅନ୍ୟର ଯେଉଁ ତାଙ୍କର ଭକ୍ତମାନ ପ୍ରତିଜ୍ଞାଙ୍କୁ ରକ୍ଷା କରନ୍ତି, ନିଜର ପ୍ରତିଜ୍ଞାଙ୍କୁ ଦରକାର ପଡ଼ିଲେ ଭଙ୍ଗ କରିଦିଅନ୍ତି, ସେଥିପାଇଁ କହିଲେ ସତ୍ୟଂ ବିଧାତ୍ମ ନିଜ ଗୁରୁତ୍ୱ ଭାଷତମ, ବ୍ରହ୍ମା ସତ୍ୟ କରିଥିଲେ ଯେ ହିରଣ କଶିପୁ ତୁମେ ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଭୂମିରେ ମରିବ ନାହିଁ, ଅମ୍ବରରେ ବା ସ୍ୱର୍ଗରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ ବା ଶସ୍ତ୍ରରେ ମରିବ ନାହିଁ, ଭୂତେଭ୍ୟ ତତ୍ ବିଶିଷ୍ଟଭ୍ୟ ମୃତ୍ୟୁମାନ ଭୂତ ପ୍ରଭୁ, ତମ ବ୍ରହ୍ମାଙ୍କର ସୃଷ୍ଟିର କୌଣସି ଜୀବ ଦ୍ୱାରା ସେ ମୃତ୍ୟୁବରଣ କରିବେ ନାହିଁ, ଏବଂ ସେ ମନୁଷ୍ୟ ଦ୍ୱାରା ମରିବେ ନାହିଁ ବା ପଶୁ ଦ୍ୱାରା ମରିବେ ନାହିଁ, ତେଣୁ ଭଗବାନ ଏଭଳି ରୂପ ଧାରଣ କଲେ ନରହରି ରୂପରେ ଭଗବାନ ଆବିର୍ଭାବ କଲେ, କାରଣ ମସ୍ତକ ହେଉଛି ପଶୁ ଶରୀର ବା ସିଂହର ଶରୀର, ସିଂହର ମସ୍ତକ ଏବଂ ଅନ୍ୟ ଶରୀର ସବୁ ହେଉଛି ମନୁଷ୍ୟ ଶରୀର, ଏଇଭଳି ନରହରି ରୂପରେ ଭଗବାନ ଆବିର୍ଭାବ ହୋଇଥିଲେ, ଏବଂ ସିଏ ଯେଉଁ ବିଧାରଣ କଲେ ହିରଣ୍ୟକଶିପୁ ବିଧାରଣ କଲେ ସେଇଟା ଅସ୍ତ୍ରଟି ଶସ୍ତ୍ରରେ ବିଧାରଣ କରିନାହାନ୍ତି, ନିଜର ନଖ ଦ୍ୱାରା, ନଖ ଅଦ୍ଭୁତ ଶୃଙ୍ଗମ, ଭଗବାନ ଏଭଳି ଧାରଣ କରିଥିଲେ ଅଦ୍ଭୁତ ନଖ ଧାରଣ କରିଥିଲେ ଯେଉଁ ନଖରେ କି ଭଗବାନ ହିରଣ୍ୟକଶିପୁ ଚିରି ଦେଇଛନ୍ତି, ତେଣୁ ହିରଣ୍ୟକଶିପୁ ଯେତେବେଳେ ହତ୍ୟା କରିଛନ୍ତି ସେତେବେଳେ ସମସ୍ତ ମୁନିଋଷିମାନେ ସମଗ୍ର ତ୍ରିଲୋକର ଯେଉଁ 14 ଭୁବନର ଯେତେ ଅଧିବାସୀ ବସନ୍ତି, ଗନ୍ଧର୍ବ କିନ୍ନର ବିଦ୍ୟାଧର ଚାରଣ ଏମାନେ ସମସ୍ତେ ଆସି ଭଗବାନଙ୍କୁ ସ୍ତୁତି କରୁଛନ୍ତି, କାରଣ ହିରଣ୍ୟକଶିପୁ ସମସ୍ତଙ୍କୁ ଭିତରଗ୍ରସ୍ତ କରି ରଖିଥିଲା, ଏମିତି ଦେବତାମାନେ ଆସି ହିରଣ୍ୟକଶିପୁଙ୍କୁ ଗୁଣଗାନ କରିଥିଲେ, ସମସ୍ତ ଦେବତାମାନଙ୍କୁ ନିଜ ଅଧୀନ କରିଥିଲା, ତେଣୁ କିନ୍ତୁ ସମସ୍ତ ଦେବତା ମୁନିଋଷିମାନେ ଯଦି ପ୍ରାର୍ଥନା କରୁଛନ୍ତି କିନ୍ତୁ ଭଗବାନ ଭୀଷ୍ମଦେବଙ୍କର କୋପ ଶାନ୍ତ ହେଉନାହିଁ, ସେ ସେଇ ଭାବରେ କ୍ରୋଧ ତାଙ୍କର ରହିଛି ହିରଣ୍ୟକଶିପୁ ହତ୍ୟା କରିସାରିଲା ପରେ, ତେଣୁ ପ୍ରହ୍ଲାଦ ମହାରାଜ ଯେତେବେଳେ ଯାଇ ସ୍ତୁତି କରିଛନ୍ତି ସେତେବେଳେ ସେ ଶାନ୍ତି ପ୍ରାପ୍ତ ହୋଇଛନ୍ତି ଆଉ ତାଙ୍କର କ୍ରୋଧ ଶାନ୍ତ ହୋଇଛି। ତେଣୁ ସେ ପ୍ରହ୍ଲାଦ ମହାରାଜଙ୍କର ଗୋଟେ ସ୍ତୁତି ଅନେକ ସ୍ତୁତି କରିଛନ୍ତି ଭାଗବତର ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଗୋଟିଏ ସ୍ତୁତି ମୁଁ କହିବା ପାଇଁ ଭାବୁଥିଲି କିନ୍ତୁ ସମୟ ହେଲାନି ସେଥିପାଇଁ ମୁଁ ଆଜି ସେଠି କହିବି ସେ ସ୍ତୁତିଟି। ସେ ଯେଉଁ ଭଗବାନ ଆସିଥିଲେ ନୃସିଂହଦେବ ସେ ସତ୍ୟଯୁଗରେ ଆସିଥିଲେ ସତ୍ୟଯୁଗର ମୁଁ ବର୍ଣ୍ଣନା କରିଛି କହିଛି କଳିଯୁଗର ଚାରିଗୁଣ ହେଉଛି ସତ୍ୟଯୁଗର ପରିମାଣ 17,28,000 ବର୍ଷ ତ୍ରେତାଯୁଗ ପରିମାଣ ହେଉଛି କଳିଯୁଗର ତିନି ଗୁଣ 12,96,000 ବର୍ଷ ଏବଂ ଦ୍ୱାପର ଯୁଗର ପରିମାଣ ହେଉଛି କଳିଯୁଗର ଦୁଇ ଗୁଣ 8,64,000 ବର୍ଷ ତାମାନେ 20,00,000 ବର୍ଷ ତଳର କଥା ଏଇଟା ନୃସିଂହଦେବ ଯେଉଁ ଆବିର୍ଭାବ ହୋଇଥିଲେ। କିନ୍ତୁ ପ୍ରହ୍ଲାଦ ମହାରାଜ ସେତେବେଳେ ମଧ୍ୟ ଯେ ଭଗବାନ ନୃସିଂହଦେବ ଯେଉଁ ସତ୍ୟଯୁଗରେ ଆସିଥିଲେ ସେ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଉପରେ ଆସିବେ ବୋଲି ସେ ଗୋଟେ ସ୍ତୁତିରେ କହିଥିଲେ ସେ ସ୍ତୁତିଟି କହିବା ପାଇଁ କହିଥାନ୍ତି ସମୟ ନଥିଲା ସେଥିପାଇଁ କହିବା ଏ ସ୍ତୁତିଟି ହେଉଛି ଯେ ଇଥମ୍ ନୃ ତିର୍ଯ୍ୟ ଋଷି ଦେବ ଦଶାବ ତାରେ ଲୋକାନ୍ ବିବାହ ବୟସି ହଂସି ଜଗତ ପ୍ରତିପା ଧର୍ମ ମହାପୁରୁଷ ପାଶ ଯୁଗାନ୍ତା ଛନ୍ନ କଳୌଜ ଅବସ୍ତି ଦୂତ ସତ ଭଗବାନ ଏମିତି ବିଭିନ୍ନ ସମାଜରେ ଆସନ୍ତି କେତେବେଳେ ମନୁଷ୍ୟ ସମାଜରେ ଆସନ୍ତି ଭଗବାନ ରାମଚନ୍ଦ୍ର ଉପରେ ଆସିଥିଲେ ଭଗବାନ କୃଷ୍ଣଚନ୍ଦ୍ର ଉପରେ ଆସିଥିଲେ ଏବଂ ଚୈତନ୍ୟ ମହାପୁରୁ ଉପରେ ମଧ୍ୟ ଆସିଛନ୍ତି ଭଗବାନ ମନୁଷ୍ୟ ସମାଜରେ ଆସିଛନ୍ତି ମନୁଷ୍ୟ ସ୍ତରରେ ଧାରଣ କରିକି ଅବଦାନନ୍ତି ମା ମୋରା ମାନସିକ ତନ୍ମ ଆସିଥାନ୍ତି ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଜାଣିପାରନ୍ତି ନାହିଁ ଇଏ ହେଉଛନ୍ତି ଭଗବାନ ବୋଲି ଭଗବାନ କୃଷ୍ଣ କିଭଳି ଲୀଳା ସବୁ ନ କରିଛନ୍ତି 6 ଦିନରେ ଯେତେବେଳେ ହେଇଛନ୍ତି ସେତେବେଳେ ପୁତନ ରାକ୍ଷସ ଆସି ତାଙ୍କୁ ମାରିବା ପାଇଁ ଏବଂ ଭଗବାନ ତାଙ୍କୁ ବଦ୍ଧ କରିଛନ୍ତି ତାଙ୍କର ସ୍ତନପାନ କରି ତାଙ୍କୁ ବଦ୍ଧ କରିଛନ୍ତି କିନ୍ତୁ ତଥାପି ଅସୁରମାନେ ଭାବୁଛନ୍ତି ଇଏ ସାଧାରଣ ମଣିଷ ଯେତେବେଳେ 7 ବର୍ଷ ଅନେକ ଲୀଳା କରିଛନ୍ତି 3 ମାସରେ ଯେତେବେଳେ ହେଇଛନ୍ତି ଶକଟ ହରଣ କରିଛନ୍ତି ଶକଟକୁ ଶକଟାଶ୍ରକୁ ବଦ୍ଧ କରିଛନ୍ତି ଏବଂ ଯେତେବେଳେ 7 ବର୍ଷର ବାଳକ ସେ ଥିଲେ ସେତେବେଳେ ଭଗବାନ ଗୋବର୍ଦ୍ଧନ ଧାରଣ କରିଛନ୍ତି ମାମ ହସ୍ତର କାଳିଆଙ୍ଗୁଟିରେ ଗୋବର୍ଦ୍ଧନ 7 ଦିନ ଧରି ଧାରଣ କରିଛନ୍ତି ଏଭଳି ଅଦ୍ଭୁତ ଲୀଳା ସବୁ କରିଛନ୍ତି। କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ଯେଉଁମାନେ ନାସ୍ତିକ ଯେଉଁମାନେ ଅଭକ୍ତ ସେମାନେ ଭାବନ୍ତି କ'ଣ ନା ଇଏ ଆମ ଭଳି ଜଣେ ମନୁଷ୍ୟ ଅବଜାନନ୍ତି ମା ମୋରା ମାନସିଂ ତନୁମାସିତମ ପରମ ଭାବ ମଜାନନ୍ତ ନୁମା ଭୟ ମନ ମୋର ବିଷୟରେ ସେମାନେ ଜାଣିପାରନ୍ତି ନାହିଁ କାହିଁକି ନା ସେମାନେ ମୂର୍ଖ ବ୍ୟକ୍ତି ସେମାନେ ଭାବନ୍ତି ଭଗବାନ ଯଦି ମନୁଷ୍ୟ ରୂପରେ ଆସିଛନ୍ତି କିନ୍ତୁ ସେମାନେ ଭାବନ୍ତି ଇଏ ଆମ ଭଳି ଜଣେ ମନୁଷ୍ୟ ତେଣୁ ଭଗବାନ ଏହିଭଳି ଭାବରେ ଅନେକ ସମାଜରେ ଆସନ୍ତି ଇତମ ରୁ ତୀର୍ଯ୍ୟ ପଶୁ ସମାଜରେ ମଧ୍ୟ ଭଗବାନ ଆସନ୍ତି ଭଗବାନ ଶୁକ୍ରଦେବ ଉପରେ ଆସିଛନ୍ତି ବା ବରାହ ଦେବ ଉପରେ ଆସିକରି ଭଗବାନ ହିରଣ୍ୟକଶିପୁର ଭାଇ ହିରଣ୍ୟକୁ ପ୍ରଦାନ କରିଛନ୍ତି ଋଷି ସମାଜରେ ଭଗବାନ ମାନେ ଋଷି ମୁନି ଋଷିମାନଙ୍କ ସମାଜରେ ମଧ୍ୟ ଭଗବାନ ଆସନ୍ତି ପଶୁରାମ ଉପରେ ଆସିଥିଲେ ଋଷି ସମାଜରେ ଆସିଥିଲେ ଏବଂ ଦେବତାମାନଙ୍କର ସମାଜରେ ମଧ୍ୟ ଆସିଛନ୍ତି ଭଗବାନ ବାମନ ଦେବ ଉପରେ ଆସିଛନ୍ତି ବାମନଙ୍କର ଅବତାର ସେ ବର୍ଣ୍ଣନା କରାଯାଇଛି ଏବଂ ଝସ ଝସ କହିଲେ ଜଳ ମୀନ ଜଳଜୀବ ରୂପରେ ମଧ୍ୟ ଭଗବାନ ଆସିଛନ୍ତି ଭଗବାନ ମୀନ ରୂପରେ ଆସିଥିଲେ ମୀନ ଶରୀର ଜୟ ଜଗଦୀଶ ମୀନ ରୂପରେ ମଧ୍ୟ ଆସିଛନ୍ତି ଭଗବାନ ଯେ ଆସନ୍ତି ଭଗବାନ କାହିଁକି ଆସନ୍ତି ନା ଇଥମ୍ ନୃ ତିର୍ଯ୍ୟ ଋଷି ଦେବ ଯଶାବତାରୀ ଲୋକାନ୍ ବୟସୀ ହଂସି ଜଗତ ପ୍ରତିପାନ ଭଗବାନ ଯେଉଁ ଆସନ୍ତି ତିନୋଟି କାର୍ଯ୍ୟ ନେଇ ଭଗବାନ ଆସନ୍ତି ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ଯେଉଁମାନେ ଭଗବାନ ଶରଣ ଯାଆନ୍ତି ନାହିଁ ତାଙ୍କୁ ଭଗବାନ ବିନାଶ କରନ୍ତି ଏବଂ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କୁ ସେ ବହୁତ ଆନନ୍ଦ ପ୍ରଦାନ କରନ୍ତି ପରିତ୍ରାଣ କରନ୍ତି ତାଙ୍କର ଆନନ୍ଦ ପାଇଁ ସେ ବହୁତ ଲୀଳା ସବୁ କରିଛନ୍ତି ଭଗବାନଙ୍କ ଭକ୍ତମାନେ ସେ ଲୀଳାକୁ ଗାନ କରନ୍ତି ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ଭଗବାନଙ୍କର ଯେଉଁ ସବୁ ଅନେକ ଲୀଳା ସବୁ ରହିଛି ଭଗବାନ ଭକ୍ତମାନେ ସେଇ ଲୀଳାକୁ ଗାନ କରନ୍ତି ଭକ୍ତଶାଳରେ ଆମର ମହାରାଜ ଯେଉଁ ଗାନ କଲେ ଭଗବାନଙ୍କର ଅନେକ ଲୀଳାକୁ କେତୋଟି ଲୀଳାକୁ ଭକ୍ତ ସାରଜଗ ଗାନ କରିଛନ୍ତି ତାଙ୍କର ପ୍ରାର୍ଥନାରେ अनेक लीला भगवान करती विवाह से हंसी जगत प्रतिभा समस्त जगत को पालन करती विष्णु रूप से भगवान पालन करती समस्त को ब्रह्मा रूप में भगवान समस्त सृष्टि करती शिव रूप से भगवान समस्त संहार करती तेणु यही भाव में आप प्रहलाद महाराज भगवान विष्णु प्रार्थना करूषि देव दशाव दाराई लोकानुराव से हंसी जगत प्रतिभा धर्म महापुरुष पास दुवान विद्या भगवान जो धर्म स्थापन करती युग रूपये प्रतिजुग में भगवान आसती चंद्रवामी युगे युगे प्रतिजुग में भगवान आसती धर्म को पालन करती धर्म महापुरुष पास युवान विद्या सत्ययुग में भगवान आसते नृसिंहदेव रूप से कितु प्रहलाद महाराज जो धारण कर धारण करते चिंता कर प्रहलाद को कोड़े धरिक शांत हो गले बहुत आनंद प्राप्त हेले कि चिंता कर प्रहलाद जो आनंद पाँच कि आनंद ए जो रही गोटे हूँ दुई प्रकार आनंद रही गोटे विषय जातीय आनंद आज आश्रय जातीय आनंद चेतन चर्तन से बर्णा कर पुत्र जो आनंद पिता से प्राप्त होना पिता पिता आनंद से प्राप्त होती पुत्र को कोल ध्यान करके से आनंद प्राप्त होती पिता आनंद प्राप्त होती कि प्रहलाद किए आनंद पाँच से जानापी भगवान नृसिंहदेव लोभ हो तेणु सत्यजुग पर त्रेता युग आसला भगवान रामचंद्र उपरे आसले से जो पुत्र सुखटा प्राप्त हो पार ना कहीं से तो खम्बर आविर्भाव होती ना तेणु आतंभ को निज पिता से ग्रहण कर पुत्र आनंद पाई ना तेणु त्रेता युग भगवान आगवान रामचंद्र उपर आस माता कौशल्या एवं पिता दशरथ को आश्रय तेणु से पुत्र जो आनंद अच्छी से पुत्र आनंद से प्राप्त हो पितार आनंद पुत्र आनंद अधिक विषय जाति आनंद ठीक आश्रय जाति आनंद अधिक रही गणना करवा तेणु ये जो रही आश्रय जाति आनंद ये आनंद टी भगवान रामचंद्र उपर आसिले तथा युग राजा दशरथ एवं माता कौशल्या को कौशल्या सुमित्रा कहते हैं सब भगवान रामचंद्र लक्ष्मण भरत शत्रुघ्न ये होंगे भगवान चतुर्भुज जो वासुदेव संकर्षण प्रद्युम्न अमृत ये राम लक्ष्मण भरत शत्रुघ्न उपर आसते चेता युग आगवान प्रतिजुग में भगवान आसंत वास युगान विद्या प्रतिजुग में भगवान आसंत से द्वापर युग में भगवान आ किंतु ये त्रेता युग भगवान रामचंद्र आसिले पुणी गोटे लोभ रही जदि सत्ययुग जो लोभटी जो पुत्र कि आनंद पिता से आनंद से प्राप्त हो पार तेणु त्रेता युग जो भगवान आसिले दशरथ एवं माता कौशल्या पुत्र को आसिले से पुत्र आनंद अनुभव कले कि गोटे लोभ रही कौन से लोभ तेते युग में भगवान जो आज मर्यादा पुरुषोत्तम मर्यादा स्थापन करेणु जो भगवान 14 वर्ष वनवास जाती विभिन्न आश्रम मान मुनिष मैंने संगलाभ कर चेष्टा चिंता कर प्रार्थना कर भगवान सौंदर्य एत रही मोहित होकर मुनिष मैंने अंगसंग किंतु भगवान कहले मोर मो मोर गोटे मर्यादा रही तेता युग एक पत्नी व्रत से गोटे पत्नी धारण कर सीतादेवी को गोटे पत्नी धारण करनेक पत्नी से ग्रहण करना तेणु से गोटे लोभ रही अनेक पत्नी ग्रहण कले जो आनंद से आनंद पाइबापी से द्वापर जो भगवान आसिले भगवान कृष्णचंद्र उपर आस तेणु से 16,108 रानी को विवाह कर द्वापर युग एवं वृंदावन में अनेक गोपी मान सहित से रासलीला से कर तेणु तक जो लोभ था अनेक पत्नी ग्रहण करार जो लोभ था से लोभटी पूरण हो गला कि पुणी भगवान कृष्ण लीलारे कृष्ण होती लीला पुरुषोत्तम भगवान रामचंद्र होती मर्यादा पुरुषोत्तम ଏବଂ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ। କିନ୍ତୁ ଲୀଳା ପୁରୁଷୋତ୍ତମଙ୍କର ମଧ୍ୟ ଗୋଟିଏ ଲୋଭ ରହିଗଲା। ସେ ଲୋଭଟି କ'ଣ ନା, ରାଧାରାଣୀକୁ ଯଦିଓ ସେ ତାଙ୍କ ସହିତ ରାସଲୀଳା ଇତ୍ୟାଦି ସେ କରିଛନ୍ତି, କିନ୍ତୁ ରାଧାରାଣୀ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦ ସେ ଜାଣିପାରୁନାହାନ୍ତି। କିଭଳି ଆନନ୍ଦ, ଭଗବାନ କୃଷ୍ଣ ଯେଉଁ ଭଗବାନଙ୍କୁ ଯେଉଁ ପ୍ରେମ କରିକିରି ଭଗବାନ ଭଲ ପାଇକିରି ଭକ୍ତ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ସେ ଆନନ୍ଦ ଜାଣିପାରୁନାହାନ୍ତି। କେବଳ ଆନନ୍ଦ ଆମେ ଭଗବାନଙ୍କର ନାମ ନେଉଛେ, ଭଗବାନଙ୍କର ସେବା କରୁଛେ, ଭଗବାନଙ୍କ କଥା କୀର୍ତ୍ତନ କରୁଛେ, ଭଗବାନ କଥା ଶ୍ରବଣ କରୁଛେ, ତାଙ୍କ ବିଷୟରେ ଲୀଳା ସ୍ମରଣ କରୁଛେ। ଏଇ ଯେଉଁ ଭକ୍ତି କରିକିରି ଭକ୍ତ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ କିଭଳି ଭଗବାନ ସହିତ ଜାଣିପାରୁନାହାନ୍ତି। ଏବଂ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ରାଧାରାଣୀ, ଅନୟା ରାଧିତ ନୁନମ, ତାଙ୍କ ନାଁ ହେଉଛି ରାଧା। କାହିଁକି ନା ଅନନ୍ୟ ଭାବରେ ଯିଏ ଭଗବାନଙ୍କର ଆରାଧନା କରନ୍ତି ସିଏ ହେଉଛନ୍ତି ରାଧା, ଅନୟା ରାଧିତ ଇତି ରାଧା। ତେଣୁ ସେ ରାଧାରାଣୀଙ୍କର ଯେଉଁ ଭଗବାନଙ୍କୁ ଭକ୍ତି କରିକିରି ବା ଭଗବାନଙ୍କୁ ସେବା କରିକିରି ଭଗବାନଙ୍କୁ ଭଲ ପାଇକିରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦଟା କିଭଳି ସେଇଟା ଭଗବାନ କୃଷ୍ଣ ଜାଣିପାରୁନାହାନ୍ତି। ତେଣୁ ତାଙ୍କର ପୁଣି ସେ ଲୋଭଟି ରହିଥିଲା, ଯେଉଁ ଲୋଭଟିକି ଭଗବାନ କଳିଯୁଗରେ ଚୈତନ୍ୟ ମହାପ୍ରଭୁରେ ଆସିକିରି ସେ ଲୋଭଟି ତାଙ୍କର ପୂରଣ ହୋଇଛି। ରାଧା ଭାବରେ ସେ ଆସିଛନ୍ତି, ଶ୍ରୀ ରାଧା ପ୍ରଣୟ ମହିମା କୃଷ୍ଣ ମହା ବନେଇବା, ରାଧା ଭାବ ଧରିକି ଭଗବାନ ଚୈତନ୍ୟ ମହାପ୍ରଭୁରେ ଆସିଛନ୍ତି। ତାଙ୍କର ଭିତରେ ସେ କୃଷ୍ଣ, ବାହାରେ ହେଉଛନ୍ତି ରାଧାରାଣୀ। ରାଧାରାଣୀଙ୍କର ଯେଉଁ ଅଙ୍ଗ କାନ୍ତି ରହିଛି ତପ୍ତ କାଞ୍ଚନ ଗୌରାଙ୍ଗୀ ସୁବର୍ଣ୍ଣ ରଙ୍ଗ, ସୁବର୍ଣ୍ଣ ରଙ୍ଗରେ ଆସିଛନ୍ତି, ରାଧା ଭାବ ଧରିକି ଆସିଛନ୍ତି ସେ। ରାଧା ଯେମିତି ଭଗବାନଙ୍କୁ ଆରାଧନା କରୁଥିଲେ, ଭଗବାନଙ୍କୁ ଭକ୍ତି କରୁଥିଲେ, ଭଗବାନଙ୍କୁ ସେବା କରୁଥିଲେ, ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ସେଇ ଆନନ୍ଦରେ ସେଇ ଭାବରେ ଯେଉଁଟାକ ଜଗନ୍ନାଥ ଯେ ଭାବ ଯେଉଁ ଜଗନ୍ନାଥଙ୍କର ଭାବ ହେଉଛି କିଭଳି ଭାବରେ ନା ରାଧା ବୀର ବିଧୁରା ମହାଭାବ ପ୍ରକାଶ ମହାଭାବ ସେଇଟା ପ୍ରଭାବଛି। ଏଇସବୁ ଆମର ଯେତେବେଳେ କୃଷ୍ଣ ପ୍ରେମରେ ଭଗବତ ପ୍ରେମରେ ଯେତେବେଳେ ଅଗ୍ରଗତି କରିବ ସେତେବେଳେ ବିଭିନ୍ନ ସ୍ତର ସବୁ ରହିଛି। ଏ ଅନ୍ତିମ ସ୍ତର ହେଉଛି ମହାଭାବ ସ୍ତର, ଚେତନ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ପ୍ରଥମେ ଆମେ ତ ଭଗବତ ଭକ୍ତି ବିଷୟରେ ଆମେ କିଛି ଜାଣୁନା, ଆମେ ଆରମ୍ଭ କରୁଛେ ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ତଥା ନିଷ୍ଠା ରୁଚି ଆସକ୍ତି ଭାବ ଏସବୁ ବିଭିନ୍ନ ସ୍ତର ଅଛି। ଭକ୍ତି ମାର୍ଗରେ ଯେତେବେଳେ ଅଗ୍ରସର ହେବେ ଆସ୍ତେ ଆସ୍ତେ ଏହିସବୁ ବିଭିନ୍ନ ସ୍ତର ଦେଇକରି ଆମେ ଯିବା ଅତିକ୍ରମ କରିବା। ତେଣୁ ଏ ଯେତେବେଳେ ନିଷ୍ଠା ରୁଚି ଆସକ୍ତି ଯେଉଁ କୃଷ୍ଣ ଭଗବତ ପ୍ରେମ ଯେଉଁ ଆସିବ ଏହି ପ୍ରେମରୁ ପୁଣି ଉର୍ଦ୍ଧ ସ୍ତରକୁ ସେ ଯିବାକୁ ପଡ଼ିବ। ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏହି ମହାଭାବ ପ୍ରକାଶ ହେଉଛି ଜଗନ୍ନାଥଙ୍କ ରୂପ। ରାଧାରାଣୀ ସେଇ ଭାବରେ ରହୁଥିଲେ ମହାଭାବ ଅଷ୍ଟସାତ୍ତ୍ୱିକ ବିକାଶ ରହିଛି କୃଷ୍ଣ ପ୍ରେମରେ ଭଗବତ ପ୍ରେମରେ ଏହିସବୁ ନିଜର ଅନୁଭୂତି ଜଣେ ପ୍ରାପ୍ତ ହୋଇପାରିବ। କିନ୍ତୁ ଚୈତନ୍ୟ ମହାପ୍ରଭୁ ଆସିଥିଲେ ସେ ରାଧା ଭାବ ଅଙ୍ଗୀକାର କରି ଆସିଥିଲେ, ତେଣୁ ସେଇ ରାଧାରାଣୀ ଯେଉଁଭଳି ଆନନ୍ଦ ପ୍ରାପ୍ତ ହେଉଥିଲେ ସେଇ ଆନନ୍ଦକୁ ଚୈତନ୍ୟ ମହାପ୍ରଭୁ ପ୍ରାପ୍ତ ହେଉଥିଲେ। କେମିତି ପ୍ରାପ୍ତ ହେଉଥିଲେ ଏଇ ଭଗବାନଙ୍କ ନାମ ଗ୍ରହଣ କରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ, ଏଇ ନାମରେ ମହାପ୍ରଭୁ ଯେଉଁ ନାମ ଗ୍ରହଣ କରୁଥିଲେ ଏଇ ନାମରେ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଏବଂ ସେ ନିଜେ ଖାଲି ଆନନ୍ଦ ପ୍ରାପ୍ତ ହୋଇକି ରହିନାହାନ୍ତି, ସମସ୍ତ ଭୌତିକ ଜଗତରେ ଯେତେ ବିଶ୍ୱ ପୃଥିବୀତେ ଅଛନ୍ତି ନବରାତ୍ରୀ ଗାଁ ସର୍ବତ୍ର ପ୍ରଜା ବୈଭବ ନା ସବୁଠି ମହାପ୍ରଭୁ ଆସିକରି କେବଳ ଭାରତବର୍ଷରେ ଏଇ କୃଷ୍ଣ ପ୍ରେମକୁ ବିତରଣ କରିଛନ୍ତି, କୌଣସି ସେ ବାଛ ବିଚାର କରିନାହାନ୍ତି। ଉତ୍ତମ ଅଧମ କିଛି ନ ବାଛିଲ ରାଜିଏ ଦିଲେ ତ କୋଡ, ସମସ୍ତଙ୍କୁ ଏଇ କୃଷ୍ଣ ପ୍ରେମ ପ୍ରଦାନ କରିଛନ୍ତି। ବ୍ରହ୍ମା ଦୁର୍ଲଭ ପ୍ରେମ ସବକାରେ ଯାଏ, ବ୍ରହ୍ମା ଯାହାକୁ ପ୍ରାପ୍ତ ହୋଇପାରୁନାହାନ୍ତି ଚୈତନ୍ୟ ମହାପ୍ରଭୁ ଆସି ସମସ୍ତଙ୍କୁ। ବିତରଣ କରିସନ୍ କିନ୍ତୁ କଳିଯୁଗରେ ଯେଉଁ ଭଗବାନ ଆସିଛନ୍ତି ଚୈତନ୍ୟନାଥକୁ ସେ ଆସିଛନ୍ତି ତାଙ୍କର ଗୋଟେ ବିଶେଷତା ହେଉଛି କ'ଣ ନା ଛନ୍ନ କଳଗୁଡ଼ାକ ଯଦିଓ ଆପଣ ପ୍ରତିଯୁଗରେ ଆସନ୍ତି କିନ୍ତୁ କଳିଯୁଗରେ ଯେଉଁ ଆପଣ ଆସିବେ ସେତେବେଳେ ସତ୍ୟଯୁଗରେ ସ୍ତୁତିଟି କରିଥିଲେ ପ୍ରହ୍ଲାଦ ମହାରାଜ 20 ଲକ୍ଷ ବର୍ଷ ତଳର କଥା ତେଣୁ 20 ଲକ୍ଷ ବର୍ଷ ପରେ କ'ଣ ହେବ ପ୍ରହ୍ଲାଦ ମହାରାଜ ତାଙ୍କର ଭାଗବତ ସପ୍ତମ ନବମଧ୍ୟରେ ଏହି ସ୍ତୁତିରେ ସେ କହିଛନ୍ତି କଳଯୁଗ ଭବ ସ୍ତ୍ରୀଯୁଗ ସତ୍ୱମ୍ ଆପଣ ଯେଉଁ କଳିଯୁଗରେ ଆସିବେ ଆପଣ ଆସିବେ ଛନ୍ନ ଭିତରେ ଆସିବେ ଛନ୍ନ କଳଯୁଗ ଭବ ସ୍ତ୍ରୀଯୁଗ ଛନ୍ନ ଯଦିଓ ସେ ଭଗବାନ କିନ୍ତୁ ସେ ଭଗବାନ ବୋଲି କହିନାହାନ୍ତି କାହାକୁ ଆଜିକାଲି ଆମେ ଦେଖୁଛେ ବହୁତ ଭଗବାନ ଆମ ଓଡ଼ିଶାରେ ବହୁତ ଭଗବାନ ଆସିଯାଇଛି କିନ୍ତୁ ସ୍ୱୟଂ ଭଗବାନ ଆସିଛନ୍ତି ସେ କିନ୍ତୁ ସେ ନିଜକୁ ଭଗବାନ ବୋଲି ଘୋଷଣା କରୁନାହାନ୍ତି କାରଣ ସେ ଛନ୍ କଳିଯୁଗରେ ଯେ ଭଗବାନ ଆସିବେ ତାଙ୍କୁ ଛନ୍ନ ଅବତାରରେ ଆସିବେ ଛଦ୍ମ ଅବତାର ଲୁଚେଇ ନିଜକୁ ଲୁଚେଇ ରଖିବେ କେହି ଜାଣିପାରିବେନି ଭଗବାନ ବୋଲି ଆଜିକାଲି ଆପଣମାନେ ଯେଉଁମାନେ ଆମେ ପାଠ ପଢ଼ୁଥିଲୁ ଯେଉଁ କୁହାଯାଉଛି ଭକ୍ତ ମାନଙ୍କର ସବୁ ରହିଛନ୍ତି ପଞ୍ଚସଖା ଜଗନ୍ନାଥ ଦାସ ବଳରାମ ଦାସ ଏସବୁ ପଞ୍ଚସଖା କୁହାଯାଉ ଯଶୋବନ୍ତ ଦାସ ତାଙ୍କ ସହିତ ଆମକୁ ତୁଳନା କରାଯାଇଛି ଚୈତନ୍ୟ ମହାପ୍ରଭୁ ଏଇ ସ୍ୱୟଂ ଭଗବାନ ସେମାନେ ହେଉଛନ୍ତି ଭକ୍ତ ଏଇ ଡିଫରେନ୍ସ ସେମାନେ ଜାଣିପାରୁନାହାନ୍ତି କାରଣ ଭଗବାନ ଆସିଛନ୍ତି ନିଜକୁ ଲୁଚେଇକି ରଖିଛନ୍ତି ଛଦ୍ମ ବେଶରେ ଆସିଛନ୍ତି ଭଗବାନ ତେଣୁ କେହି ଜାଣିପାରିବେନି ଭଗବାନ ଏମିତି ତ ଭଗବାନ କେହି ଜାଣୁନାହାନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ ଯତତି ସିଦ୍ଧେ ଯତଦାମ ସିଦ୍ଧାନାମ କଶ୍ଚିତ ମାନ ବ୍ୟତୀତ ତତ୍ତ୍ୱତ କୋଟି କୋଟି ଲୋକ ଭିତରେ ଜଣେ ଭଗବାନ ତତ୍ତ୍ୱରେ ଜାଣନ୍ତି ଏମିତି ଭଗବାନ ଜାଣିପାରୁନାହାନ୍ତି ଆଉ ଭଗବାନ ଯଦି ନିଜକୁ ଲୁଚେଇ ରଖିବେ ଆଉ କିଏ ଜାଣିବ ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ସ୍ଥିତିରେ ସେଟା କୁହ ଛନ୍ନ କଳଉ ଆପଣ ଯେହେତୁ କଳିଯୁଗରେ ଆସିବେ ପ୍ରତିଯୁଗରେ ଭଗବାନ ଆପଣ ଆସନ୍ତି କିନ୍ତୁ କଳିଯୁଗରେ ଯେଉଁ ଆପଣ ଆସିବେ ଆପଣ ନିଜକୁ ଛଦ୍ମ ବେଶରେ ଆସିବେ ତେଣୁ ଭଗବାନଙ୍କ ଗୋଟିଏ ନାମ ହେଉଛି ତ୍ରିଯୁଗ ଛନ୍ନ କଳଉ ତ ଅଭବ ତ୍ରିଯୁଗ ତ ସପ୍ତମ ତ୍ରିଯୁଗ ପାଇଁ କହିହେଉଛି ଭଗବାନ ତ ସବୁ ଯୁଗରେ ଆସୁଛନ୍ତି ସମ୍ଭବାନ ଯୁଗେ ଯୁଗେ ଚତୁର୍ଯୁଗ ସେ ଚାରିଟି ଯୁଗରେ ଆସୁଛନ୍ତି କାରଣ ତ୍ରିଯୁଗ କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ କଳିଯୁଗରେ ଆସିବେ ସେ ନିଜକୁ ଛଦ୍ମ ରୂପରେ ରଖିବେ ନିଜକୁ ଭଗବାନ ବୋଲି ପ୍ରଚାର କରିବେନି ନିଜକୁ ଭକ୍ତ ବୋଲି ଭକ୍ତ ବେଶରେ ସେ ଆସିଛନ୍ତି ଭକ୍ତି ଶିଖିବା ପାଇଁ ଆସିଛନ୍ତି ଆମେ ଭଗବାନଙ୍କୁ କେମିତି ଭକ୍ତି କରିବା ପଡ଼ିବ ଆମେ ଜାଣିନା ତେଣୁ ଭଗବାନ ନିଜେ ଆସିକିରି ଭଗବାନ ଭକ୍ତ ରୂପରେ ଆସିକି ଭଗବାନଙ୍କୁ କେମିତି ଭକ୍ତି କରିବାକୁ ପଡ଼ିବ ସେ ଶିକ୍ଷା ଦେଉଛନ୍ତି ଅୟି ନନ୍ଦତମ ଜତିଙ୍କରଂ ପଞ୍ଚମ ମାଂ ବିଷ୍ଣୁ ମହାମୃଦୌ କୃପ୍ୟାଘାତମ ପାଦପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ ନୟନାଙ୍ଗଦ ସୁଧାରୟା ବଦନ ପ୍ରଗତ ହୃଦୟାଙ୍ଗିରା କୁଳକି ନିଶ୍ଚିତ ମୋ ପଦାର୍ଥ ନାମ ଗ୍ରହଣ କରିଛନ୍ତି ଭଗବାନ କେମିତି ଭକ୍ତି କରିବାକୁ ପଡ଼ିବ ଭଗବାନ ନିଜେ ଭକ୍ତ ରୂପରେ ଆସି ଶିକ୍ଷା ଦେଉଛନ୍ତି ଭଗବତର ଯେଉଁ ଭଗବାନ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ ଅର୍ଜୁନକୁ ଶିକ୍ଷା ଦେଇଛନ୍ତି ଭଗବତ ଗୀତାରେ ଜ୍ଞାନ ଦେଇଛନ୍ତି ଭାଗବତମରେ ଉଦ୍ଧବକୁ ଜ୍ଞାନ ଦେଇଛନ୍ତି ଏବଂ ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମହାମେକମ୍ ଶରଣମ୍ ବ୍ରଜ ଅହଂ ତ୍ୱାମ୍ ସର୍ବପାପ ବିମୋକ୍ଷୈ ସଂନାଶୁଚ ମନ୍ମନା ଭବ ମଦ୍ଭକ୍ତ ମର୍ଯ୍ୟାଦି ମାଂ ନମସ୍କୁରୁ ମାମେବ ଶେଷ ସତ୍ୟଂ ତେ ପ୍ରତିଜାନି ପ୍ରିୟସ୍ତିନି ଇଏ ହେଉଛି ଭଗବତ ଗୀତାର ସବୁଠାରୁ ଗୁହ୍ୟତମ ଜ୍ଞାନ ମନରେ କଲେ ଚିନ୍ତା କର ମନ୍ମନା ଭବ ମତ୍ ଭକ୍ତ ମୋର ଭକ୍ତ ହୁଅ ମତ୍ ଯାଜି ମୋର ଯାଜନ କର ମୋର ପୂଜା କର ଏବଂ କିଛି ନହେଲେ ଅନ୍ତତଃ ମୋତେ ନମସ୍କାର କର ପ୍ରଣାମ କର ଏଇ ଚାରୋଟି ହେଉଛି ଭଗବତ ଗୀତାର ସବୁଠୁ ଶ୍ରେଷ୍ଠ ଜ୍ଞାନ ହେଉଛି ଚାର ଇଏ ପ୍ରକୃତି ଧର୍ମ କିନ୍ତୁ ଇଏ ଯେଉଁ ଭଗବାନ ଚାଲିଗଲା ପରେ ବହୁତ ଲୋକ ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି କିନ୍ତୁ ଏହାର ଅର୍ଥକୁ କିଏ ବୁଝିପାରିଲେନି ତେଣୁ ସ୍ୱୟଂ ଭଗବାନ ଆସିଲେ ଚୈତନ୍ୟ ମହାପ୍ରଭୁ ଆସିକରି କେମିତି ସବୁବେଳେ ମୋତେ ଚିନ୍ତା କରେ ମନରେ ଭଗବାନ ଦେଖେଇଦେବେ ମହାମନ୍ତ୍ର ଯେ ଆମେ ଜପ କରୁଛେ ବା କୀର୍ତ୍ତନ କରୁଛେ ଏ ହେଉଛି ଭଗବାନଙ୍କୁ ସ୍ମରଣ କରାଯାଉଛି ହେ ହରେ ହେ ହରା ହରା ହେଉଛନ୍ତି ଭଗବାନ ହରିଙ୍କର ଶକ୍ତି ହେଉଛନ୍ତି ହରା ତାଙ୍କୁ ସମ୍ବୋଧନ ଆଡ୍ରେସ୍ କରାଯାଉଛି ସମ୍ବୋଧନ କରାଯାଉଛି ହରେ ବୋଲି ହେ ରାଧାରାଣୀ ଆପଣ କୃପା କରିକି ବି ମୋତେ ସେଇ ଭଗବାନ ରାମଙ୍କର ଭଗବାନ କୃଷ୍ଣଙ୍କ ସେବାରେ ନିଯୁକ୍ତ କରନ୍ତୁ ରାଧାରାଣୀଙ୍କ ମାଧ୍ୟମରେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ଏ ମହାମନ୍ତ୍ର ଅର୍ଥ ହେଉଛି ଏଇଟା। ମହାମନ୍ତ୍ର ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ଅର୍ଥ ହେଉଛି ଏଇଟା। ଯେମିତି ମା ପୁତ୍ର କ୍ରନ୍ଦନ କରିକି ମା ମାଙ୍କର ସ୍ତନ୍ୟପାନ କରିବା ପାଇଁ ଯଦି ପୁତ୍ର କ୍ରନ୍ଦନ କରୁଛି ମା ଆସିକି ସ୍ତନ୍ୟପାନ କରୁଛନ୍ତି, ସେଇଭଳି ଭାବରେ ଆମେ ଭଗବାନଙ୍କଠାରୁ ଏଇ ନନ୍ଦତନିକ କିଙ୍କରଣ କଥିତ ମା ମିଶି ମହାବୁଧରୁ ଆମେ ଏଇ ଯେଉଁ ଭବ ବୁଦ୍ଧି ଭବସାଗରରେ ପଡ଼ିଯାଇଛେ ଭଗବାନ ଭୁଲିଯାଇଛେ। ଆମେ ଯଦି ଆପଣ ଭଗବାନଙ୍କର ଆମେ ହେଉଛି କିଙ୍କର ଆମେ ଭଗବାନଙ୍କର ଅଂଶ, କିନ୍ତୁ ଆମେ ବର୍ତ୍ତମାନ ଭଗବାନ ଭୁଲିଯାଇଛେ ଏ ଭୌତିକ ଜଗତରେ ଭବସାଗରରେ ଛଟପଟ ହେଉଛେ। ତେଣୁ ଆମେ ଭଗବାନ ପ୍ରାର୍ଥନା କରିବା ସେଇଭଳି ଭାବରେ କୃପା ତୋ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶ ବିଚିନ୍ତା, ଆପଣଙ୍କ ପାଦ ପଦ୍ମର ଧୂଳି ଭାବରେ ଆମକୁ ଗ୍ରହଣ କରନ୍ତୁ। ତେଣୁ ଏଇଭଳି ଭାବରେ ଆମେ ଭଗବାନ ଭକ୍ତି କରିବାକୁ ପଡ଼ିବ। ଚେତନ ମହାପ୍ରଭୁ ନିଜେ ସେ ଭକ୍ତି ଆଚରଣ କରିକି ଭଗବାନଙ୍କୁ ଦେଖି ଆମକୁ ସମସ୍ତ ମାନବ ସମାଜକୁ ଦେଖେଇ ଦେଇଯାଇଛି କେମିତି ଭକ୍ତି ଆଚରଣ କରିବାକୁ ପଡ଼ିବ। ଆପଣମାନେ ଯିବେ ବର୍ତ୍ତମାନ ରହିଛି ଯେ ବାଲିସାହି ରାସ୍ତାରେ ଯେଉଁ ରହିଛି ରାଧାକାନ୍ତ ମଠ, ସେଠି ମହାପ୍ରଭୁ ରହିଥିଲେ ଚବିଶ ବର୍ଷ କାଳ ରହିଛନ୍ତି। ଚବିଶ ବର୍ଷରେ ସନ୍ନ୍ୟାସ ଗ୍ରହଣ କରି ଆସିକରି ପୁରୀରେ ରହିଲେ ଏବଂ 48 ବର୍ଷ ପର୍ଯ୍ୟନ୍ତ ସେ ପୁରୀରେ ହିଁ ରହିଲେ। ତେଣୁ ସେଇଠି ସେ ଭଗବାନଙ୍କର ନାମ ନେଉଛନ୍ତି, ସେ ଗମ୍ଭୀରା ଭିତରେ ରହିକରି ଭଗବାନଙ୍କ ନାମ ନେଉଛନ୍ତି, ସେଇ ନାମ ମାଧ୍ୟମରେ ଭଗବତ ପ୍ରେମ ସେ ପ୍ରାପ୍ତ ହେଉଛନ୍ତି। ତେଣୁ ଆମେମାନେ ମଧ୍ୟ ସେ ଭଗବାନଙ୍କ ନାମ ମାଧ୍ୟମରେ ଆଶ୍ରୟ କଲେ ଆମେ ସେଇ ଭଗବତ ପ୍ରେମ ପ୍ରାପ୍ତ ହୋଇପାରିବା। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ ତାଙ୍କର ଅନେକ ସ୍ତୁତି କରିଛନ୍ତି। ଏହି ସ୍ତୁତିଟି କହିବି ବୋଲି ଚିନ୍ତା କରିଥିଲି କିନ୍ତୁ ସମୟ ନଥିଲା, ଆଜି କିଛି କହିଛେ ଆମର ବୋଧ ସମୟ ହୋଇଗଲାଣି। ତେଣୁ ଏଇଭଳି ଭାବରେ ଆମେ ଭଗବତୀତା ଦଶ ମଧ୍ୟରେ ଭଗବାନ କହୁଛନ୍ତି, ପ୍ରହ୍ଲାଦ ହେଉଛନ୍ତି ଭଗବାନ ବର୍ତ୍ତମାନ ଭିତରେ ସେ ହେଉଛନ୍ତି ଭଗବାନଙ୍କର ବିଭୂତି ପ୍ରହ୍ଲାଦ ଚାଷୀ ଦୈତ୍ୟାନ ଏବଂ କାଳ ପ୍ରଳୟତା ସମଗ୍ର ଏଇ ଯେଉଁ ଭୌତିକ ଜଗତରେ ଯେତେ କ୍ଷୟକାରୀ ଜିନିଷ ଅଛି ତା ଭିତରେ ସବୁଠାରୁ ଶ୍ରେଷ୍ଠ କ୍ଷୟକାରୀ ଜିନିଷ ହେଉଛି କାଳ ବା ସମୟ। ସମୟ ଦ୍ୱାରା ଆମର ଯଦି କିଛି ଦୁଃଖ ହେଇଛି ବି ଆସି ସେ ସମୟ ଦ୍ୱାରା ସେ ଦୁଃଖରେ ଚାଲିଯିବ। ଏବଂ ମୃଗାଣାମ ମୃଗନ୍ଦ୍ରାମ ଯେତେ ପଶୁମାନେ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ପଶୁ ହେଉଛନ୍ତି ହରି ମୃଗାନ୍ଦ୍ରାମ କହିଲେ ହରି ବା ସିଂହ ଏବଂ ବୈନା ଦେହ ପକ୍ଷୀନାମ ପକ୍ଷୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବୈନା ଦେହ ବୈନା ଦେହ ହେଉଛନ୍ତି ଗରୁଡ ମହାରାଜ ସେ ହେଉଛନ୍ତି ବିନତାଙ୍କର ପୁତ୍ର ବିନତା କଦ୍ରୁ ବିନତା ଏମାନେ କଶ୍ୟପଙ୍କର 17 ଜଣ ପତ୍ନୀ ଅଛନ୍ତି। ଏ ପ୍ରସଙ୍ଗ ରହିଛି କଦ୍ରୁ ବିନତା ଥରେ ବାଜି ଲଗେଇଲେ ସୂର୍ଯ୍ୟଙ୍କର ଘୋଡ଼ା ରହିଛି ତାର ଘୋଡ଼ାର ଯେଉଁ ଲାଞ୍ଜ ସେ ଧଳା ନେଇକିରି ବିନତା ଆଉ କଦ୍ରୁ ଏ କଦ୍ରୁ ହେଉଛନ୍ତି ସର୍ପମାନଙ୍କର ମାତା ଏବଂ ବିନତା ହେଉଛନ୍ତି ଗରୁଡ ଏବଂ ଅରୁଣ ଯିଏକି ସୂର୍ଯ୍ୟଦେବଙ୍କର ତାଙ୍କର ମାତା ହେଉଛନ୍ତି ବିନତା ତାଙ୍କର ସେ କେତେବେଳେ ସୁଦ୍ଧା କହିବା ଆଲୋଚନା କରିବା। ତେଣୁ ସିଏ ବିନତାଙ୍କର ପୁତ୍ର ହେଉଛନ୍ତି ଗରୁଡ଼ଦେବ ଏବଂ ସିଏ ହେଉଛନ୍ତି ଭଗବାନଙ୍କର ବାହନ ପକ୍ଷୀ ବାହନ। ତେଣୁ ଏହିଭଳି ଭାବରେ ଭଗବତୀତାଙ୍କ ମଧ୍ୟରେ ଅନେକ ବିଭିନ୍ନ ବିଷୟ ବର୍ଣ୍ଣନା କରାଯାଇଛି ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମନ୍ତ ଭଗବତୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗାଈ ଗୋ ପ୍ରମାନନ୍ଦେ।